ଆଜିର ତିଥିରେ ଆଜି ହେଉଛି ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି। ଏହି ତିଥିକୁ ଆଶ୍ରୟ କରିକିରି ଭଗବାନ ମହାବିଷ୍ଣୁ ଏବଂ ସଦାଶିବଙ୍କର ମିଳିତ ଅବତାର ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ। ସେ ଏଇ ଶାନ୍ତିପୁରରେ ତାଙ୍କର ଆବିର୍ଭାବ ହୋଇଥିଲା ଶୁକ୍ଳ ଆଜିର ତିଥିରେ ବୀରେନ୍ଦ୍ର ବ୍ରାହ୍ମଣ ବଂଶରେ କୁବେର ପଣ୍ଡିତ ଏବଂ ଶ୍ରୀମତୀ ନାଭାଦେବୀଙ୍କ ଅବଲମ୍ବନ କରି ଶ୍ରୀହଟ ନିକଟବର୍ତ୍ତୀ ନବଗ୍ରାମରେ ସେ ଆବିର୍ଭାବ ହୋଇଥିଲେ। ତାପରେ ସେ ଆସିଲେ ଶାନ୍ତିପୁରକୁ ଆସିଲେ। ଶାନ୍ତିପୁରରେ ତାଙ୍କର ବହୁତ ଲୀଳା ସବୁ ରହିଛି। ଶାନ୍ତିପୁର ଆମର ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ଆମେରିକା ଗଲେ ତା ପୂର୍ବରୁ ସେ ଶାନ୍ତିପୁରରେ ଯେଉଁ ମନ୍ଦିର ଅଛନ୍ତି ସେ ମନ୍ଦିରରେ ସେ ବହୁତ କ୍ରନ୍ଦନ କରୁଥିଲେ ବୋଲି କୁହାଯାଏ ପ୍ରଭୁପାଦ ମହାରାଜ। ତେଣୁ ସେଇଠୁ ସେ ଆଶୀର୍ବାଦ ପ୍ରାପ୍ତ ହୋଇକରି ସେ ଗଲେ ଆମେରିକା ଗଲେ 1965 କଥା ଯେଉଁ ରହିଛି। ଯାହା ହଉ ଏହିଭଳି ଭାବରେ ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟଙ୍କର ବାସଭବନ ରହିଛି। ସେଠି ବହୁତ ଲୀଳା ଅଦ୍ୱୈତାଚାର୍ଯ୍ୟଙ୍କର ରହିଛି। ଆମେ ସଂକ୍ଷେପରେ କିଛି କଥା କହିବା। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ ଚୈତନ୍ୟ ଚରିତାମୃତରେ ଯେତେବେଳେ ମଙ୍ଗଳାଚରଣ କରୁଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ 14 ଶ୍ଳୋକରେ ମଙ୍ଗଳାଚରଣ କରୁଛନ୍ତି। 6 ଶ୍ଳୋକରେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ମଙ୍ଗଳାଚରଣ କରିଛନ୍ତି। 5 ଶ୍ଳୋକରେ ନିତ୍ୟାନନ୍ଦ ପ୍ରଭୁଙ୍କର, 2 ଶ୍ଳୋକରେ ଅଦ୍ୱୈତାଚାର୍ଯ୍ୟଙ୍କର, 1 ଶ୍ଳୋକରେ ପଞ୍ଚତତ୍ଵ। ଏହିଭଳି ଭାବରେ ତାଙ୍କର ତତ୍ତ୍ୱକୁ ନିରୂପଣ କରିଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ ଯେତେବେଳେ କହୁଛନ୍ତି ସେତେବେଳେ ସେ କହୁଛନ୍ତି ମହାବିଷ୍ଣୁ ଜଗତ୍କର୍ତ୍ତା ମାୟାଜ ସୃଜତି ଅଧଃ ତସ୍ୟାବତାର ଏବାୟମ୍ ଅଦ୍ୱୈତାଚାର୍ଯ୍ୟ ଈଶ୍ୱର ଅଦ୍ୱୈତଂ ହରିଣାଦ୍ୱୈତା ଆଚାର୍ଯ୍ୟଂ ଭକ୍ତି ସଂସନାତ୍ ଭକ୍ତାବତାର ମିଶମ୍ ତମ୍ ଅଦ୍ୱୈତାଚାର୍ଯ୍ୟ ଆଶ୍ରୟେ। ମହାବିଷ୍ଣୁ ଜଗତ୍କର୍ତ୍ତା, ମହାବିଷ୍ଣୁ ଯେଉଁ ରହିଛନ୍ତି, ଯେଉଁ ଚିତ୍ ଜଗତରେ ରହିଛନ୍ତି, କାରଣ ବ୍ୟବସାୟୀ ବିଷ୍ଣୁ, ଇଏ ହେଉଛନ୍ତି ମହାବିଷ୍ଣୁ। ତାଙ୍କର ଈକ୍ଷଣରୁ ଏଇ ଭୌତିକ ଜଗତ ସୃଷ୍ଟି ହେଉଛି। ଏଇ ମହାବିଷ୍ଣୁ ଯେ ଜଗତ୍କର୍ତ୍ତା, ମାୟା ଯ ସୃଜତି ଅଧ, ଏଇ ଯେଉଁ ମାୟା ପ୍ରକୃତି ଉପରେ ଯେତେବେଳେ ସେ ଈକ୍ଷଣ କରନ୍ତି ସେତେବେଳେ ଭୌତିକ ଜଗତ ସୃଷ୍ଟି ହୁଏ। ତେଣୁ ତାଙ୍କର ଅବତାର, ତସ୍ୟ ଅବତାର ଏବାୟମ୍, ତାଙ୍କର ଅବତାର ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ ଈଶ୍ୱର, ସେ ହେଉଛନ୍ତି ଭଗବାନ ଅଦ୍ୱୈତାଚାର୍ଯ୍ୟ। ଅଦ୍ୱୈତଂ ହରିଣାଦ୍ୱୈତ ଆଚାର୍ଯ୍ୟଂ ଭକ୍ତି ସଂସନାତ୍, ହରିଙ୍କ ଠାରୁ ଅଭିନ୍ନ ବୋଲି ତାଙ୍କର ନାମ ହେଉଛି ଅଦ୍ୱୈତ, ସେ ଭକ୍ତି ଉପଦେଶ ପ୍ରଦାନ କରନ୍ତି ବୋଲି ଆଚାର୍ଯ୍ୟ, ସେ ହେଉଛନ୍ତି ଭକ୍ତାବତାର ଅଦ୍ୱୈତାଚାର୍ଯ୍ୟ ଈଶ୍ୱରଙ୍କ ଠାରେ ମୁଁ ଆଶ୍ରୟ ଗ୍ରହଣ କରୁଛି। ତେଣୁ ଚୈତନ୍ୟ ଚରିତାମୃତ କୁହାଯାଇଛି ଆଦିଲୀଳା 6 ଅଧ୍ୟାୟ ଶ୍ଳୋକ 7ରେ ମହାବିଷ୍ଣୁ ସୃଷ୍ଟିକରେଣ ଜଗଦାଦି କାର୍ଯ୍ୟ ତାର ଅବତାର ସାକ୍ଷାତ ଅଦ୍ୱୈତାଚାର୍ଯ୍ୟ। ତାଙ୍କର ଅବତାର ମହାପ୍ରଭୁ ଯେତେବେଳେ ଭଗବାନ ଆସନ୍ତି ସବୁ ତାଙ୍କର ଅଂଶ ସହିତ ଭଗବାନ ପ୍ରକାଶିତ ହୁଅନ୍ତି। ତେଣୁ ଯେଉଁଭଳି ଭାବରେ କୃଷ୍ଣଙ୍କର ସହିତ ସବୁ ଭଗବାନଙ୍କର ଅଂଶମାନେ ସବୁ ଆସିଥିଲେ ସେହିଭଳି ଭାବରେ ଗୌରାଙ୍ଗ ମହାପ୍ରଭୁଙ୍କର ସହିତ ସବୁ ତାଙ୍କର ଅଂଶମାନେ ତାଙ୍କର ଶକ୍ତିମାନେ ସବୁ ଆସିଛନ୍ତି। ପଞ୍ଚତତ୍ଵ, ଇଏ ହେଉଛି ପଞ୍ଚତତ୍ଵ, ମହାପ୍ରଭୁ ପଞ୍ଚତତ୍ଵ ରୂପରେ ପ୍ରକାଶିତ ହୁଅନ୍ତି। ପଞ୍ଚତତ୍ଵାତ୍ମକ କୃଷ୍ଣ ଭକ୍ତ ରୂପ ସ୍ୱରୂପ କମ୍, ଭକ୍ତ ଭକ୍ତ ରୂପ ଏବଂ ସ୍ୱରୂପ ନିତ୍ୟାନନ୍ଦ ପ୍ରଭୁ ଏମାନେ ଭକ୍ତ ରୂପ, ମହାପ୍ରଭୁ ମଧ୍ୟ ଭକ୍ତ ରୂପରେ ଆସିଛନ୍ତି, ସ୍ୱରୂପ କମ୍ ଭକ୍ତ ସ୍ୱରୂପ ଏବଂ ଭକ୍ତାବତାରମ୍ ଅଦ୍ୱୈତାଚାର୍ଯ୍ୟ ଭକ୍ତ ଅବତାର ଭକ୍ତାକ୍ଷମ ନମାମି ଭକ୍ତ ଶକ୍ତିକମ୍, ଭକ୍ତ ଶକ୍ତି ଭଗବାନଙ୍କର ଶକ୍ତି ହେଉଛନ୍ତି ଗଦାଧର ପଣ୍ଡିତ ଏବଂ ଶ୍ରୀବାସ ପଣ୍ଡିତ ସେ ଭକ୍ତ ରୂପରେ ଆସିଛି, ସେ ନାରଦ ମୁନି, ନାରଦ ମୁନିଙ୍କ ଅବତାର ଏ ପଞ୍ଚତତ୍ତ୍ୱ ମହାପ୍ରଭୁ ଯେଉଁ ଆସିଛନ୍ତି ପଞ୍ଚତତ୍ତ୍ୱ ରୂପରେ ଆସିଛନ୍ତି। ତେଣୁ ଆମେ ଆଜି ସକାଳେ କହୁଥିଲୁ ଭଗବାନଙ୍କର ନାମ ନେବା ପୂର୍ବରୁ ଏ ପଞ୍ଚତତ୍ତ୍ୱଙ୍କର ନାମ ନେବାର ଅଛି, କାରଣ ଭଗବାନଙ୍କ ନାମରେ ବହୁତ ଅପରାଧ ବିଚାର ରହିଛି, କିନ୍ତୁ ଚୈତନ୍ୟ ନିତ୍ୟାନନ୍ଦଙ୍କର ସେସବୁ ବିଚାର ନାହିଁ। ତାଙ୍କ ନାମ ନେଇକରି ଆମେ ଭଗବାନଙ୍କ ନାମକୁ ଠିକ୍ ଭାବରେ ଉଚ୍ଚାରଣ କରିପାରିବା। ତେଣୁ ଆଜି ତିଥିରେ ଅଦ୍ୱୈତାଚାର୍ଯ୍ୟଙ୍କର ତାଙ୍କ ପୂର୍ବ ନାମ ଥିଲା କମଳାକ୍ଷ ବା କମଳାକାନ୍ତ। ତେଣୁ 1480 ଶତାବ୍ଦୀରେ ସେ ଅପ୍ରକଟ ଲୀଳା ପ୍ରକାଶ କରନ୍ତି। 1480 କହିଲେ ତାଙ୍କ 1569 ଶତାବ୍ଦ ଆଉ ଖ୍ରୀଷ୍ଟାବ୍ଦ ଭିତରେ ତଫାତ ରହିଛି। 125 ବର୍ଷ କାଳ ଲୀଳା କରିଥିଲେ ଅଦ୍ୱୈତାଚାର୍ଯ୍ୟ, ଭଗବାନ କୃଷ୍ଣଙ୍କର ଯେଉଁ ଲୀଳା ହୋଇଥିଲା 125 ବର୍ଷ କାଳ, ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ 125 ବର୍ଷ କାଳ ଲୀଳା କରିକି ଚାଲିଯାଆନ୍ତି। ସେହିଭଳି ଭାବରେ ଅଦ୍ୱୈତାଚାର୍ଯ୍ୟ ମଧ୍ୟ 125 ବର୍ଷ କାଳ ଲୀଳା କରିଥିଲେ 1569 ପର୍ଯ୍ୟନ୍ତ, 1434 1569। ଗୌରସୁନ୍ଦଙ୍କର ଆବିର୍ଭାବର 52 ବର୍ଷ ପୂର୍ବରୁ ସେ ଭଗବାନ ଆସିଥିଲେ। ଭଗବାନ ଆସିବା ପୂର୍ବରୁ ତାଙ୍କର ଭକ୍ତମାନେ ସବୁ ଆସନ୍ତି, ଯେମିତି ଭାଗବତଙ୍କର ବର୍ଣ୍ଣନା କରାଯାଇଛି, ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟ ତତ୍ ପ୍ରିୟାର୍ଥମ ସମ୍ଭବତୁ ସୁରସ୍ତ୍ରିୟ। ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଯେତେବେଳେ ଦେବତାମାନେ ବ୍ରହ୍ମା ଶିବ ଆଦି ଦେବତାମାନଙ୍କ ସହିତ ଭୂମିଦେବୀ ଗୋଟେ ଗାଭୀ ରୂପରେ ଯାଇକରି କ୍ଷୀରସେନ ସମୁଦ୍ର ତଟରେ ଭଗବାନଙ୍କୁ ପୁରୁଷ ସୂକ୍ତ ମନ୍ତ୍ରରେ ଆହ୍ୱାନ କରୁଥିଲେ ବା ତାଙ୍କୁ ସ୍ତୁତି କରୁଥିଲେ, ଭଗବାନ ସେହି ସମୟରେ ବ୍ରହ୍ମାଙ୍କ ହୃଦୟରେ ଏହି ସମ୍ବାଦ ଦେଇଥିଲେ, ବସୁଦେବଙ୍କ ଗୃହରେ ଭଗବାନ ଆସି ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ସ୍ୱୟଂ ଭଗବାନ, ଯିଏକି ପୁରୁଷ ଯିଏକି ଭୌତିକ ଜଗତର ଉର୍ଦ୍ଧ୍ୱରେ, ସିଏ ଜନିଷ୍ୟ ସିଏ ଆସିବେ। ତେଣୁ ସଂସଦ ପ୍ରିୟା ତାଙ୍କର ପ୍ରିୟ କାର୍ଯ୍ୟ କରିବା ପାଇଁ ତାଙ୍କ ସେବା କରିବା ପାଇଁ ସମ୍ଭବନ୍ତୁ ସୁରସ୍ତ୍ରିୟ ଦେବତାମାନେ ଏବଂ ତାଙ୍କର ପତ୍ନୀମାନଙ୍କ ସହିତ ଆସି ଭଗବାନ ଲୀଳାରେ ସାମିଲ ହୁଅନ୍ତୁ। ସେହିଭଳି ଭାବରେ ଚୈତନ୍ୟ ମହାପ୍ରଭୁ ଆସିବାର 52 ବର୍ଷ ପୂର୍ବରୁ ଅଦ୍ୱୈତାଚାର୍ଯ୍ୟ ଆସିଥିଲେ। ଭଗବାନ ଆସିବେ, ଭଗବାନଙ୍କୁ ତାଙ୍କର ଭକ୍ତମାନେ ଆହ୍ୱାନ କରିବେ ବା ପ୍ରାର୍ଥନା କରିବେ ପ୍ରଭୁ ଆସନ୍ତୁ, ଭୌତିକ ଜଗତକୁ ଆସନ୍ତୁ। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କ ପ୍ରାର୍ଥନାରେ ଭଗବାନ ଆସିଲେ, ପରାଙ୍ଗ ମହାପ୍ରଭୁ ଆସିଲେ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ କୁହାଯାଉଛି ଚୈତନ୍ୟ ମହାପ୍ରଭୁଙ୍କର ଅଙ୍ଗ ଅର୍ଥାତ୍ ଅଦ୍ୱୈତ ଏବଂ ନିତ୍ୟାନନ୍ଦ ଏବଂ ଉପାଙ୍ଗ ହେଉଛନ୍ତି ଶ୍ରୀବାସ ଆଦି ଭକ୍ତବୃନ୍ଦଙ୍କ ସହିତ ଅବତୀର୍ଣ୍ଣ ହୋଇ ଜଗତରେ ହରିଭକ୍ତି ପ୍ରଚାର କରିଛନ୍ତି। କଳିଯୁଗର ଯୁଗ ଧର୍ମ ଭଗବାନ ନାମ କୀର୍ତ୍ତନ ଏଇଟା ପ୍ରଚାର କରିବା ପାଇଁ ଭଗବାନ ଆସିଲେ। ଭଗବାନ ସବୁ କଳିଯୁଗରେ ଆସନ୍ତି ନାହିଁ, ଯେମିତି ଭଗବାନ କୃଷ୍ଣ ସବୁ ଦ୍ୱାପରରେ ଆସନ୍ତି ନାହିଁ, ସପ୍ତମ ମନଙ୍କର 28ତମ ଦ୍ୱାପରରେ ଭଗବାନ ଆସନ୍ତି, ତେଣୁ ତା'ପର କଳିରେ ମହାପ୍ରଭୁ ଆସନ୍ତି। ତେଣୁ ଏଇଟାକୁ ଧନ୍ୟ କଳି ବୋଲି କୁହାଯାଏ, କାରଣ ବ୍ରହ୍ମାଙ୍କର ଗୋଟିଏ ଦିନରେ ହଜାରେ ଯୁଗ ରହିଛି, ହଜାର ଯୁଗ ମାନେ ହଜାରଟି କଳି ଯୁଗ ରହିଛି, ସବୁ କଳି ଯୁଗରେ ମହାପ୍ରଭୁ ଆସନ୍ତି ନାହିଁ, ଗୋଟିଏ ଦିନରେ ଆସନ୍ତି, ସେଇଟା ହେଉଛି ସପ୍ତମ ମନଙ୍କର 28ତମ ଦ୍ୱାପରରେ ଭଗବାନ ଆସନ୍ତି, ତା ପର କଳିରେ ମହାପ୍ରଭୁ ଆସନ୍ତି, ସେଇଟା ଏଇଟା ଧନ୍ୟ କଳି। ତେଣୁ ଏ ଯେଉଁ ଭଗବାନ ଆସିଥିଲେ ଆସିବା ପୂର୍ବରୁ ଅଦ୍ୱୈତାଚାର୍ଯ୍ୟ ଇଏ ଆସିକି ଦେଖିଲେ କଳିଯୁଗରେ ଲୋକମାନେ ଭଗବାନ କିଏ ଜାଣନ୍ତି ନାହିଁ, ବିଭିନ୍ନ ଦେବାଦେବୀ ପୂଜା କରନ୍ତି, ସେମାନେ ଭାବନ୍ତି ଆମେ ଧାର୍ମିକ ବ୍ୟକ୍ତି, ଭଗବାନ କିଏ ଜାଣିବାଟା ଏତେ ସହଜ ନୁହଁ, ଭଗବାନଙ୍କୁ ଜାଣିବାଟା ଆମର ବିଶେଷ ଭାବରେ ଆମ ବୈଦିକ ଧର୍ମରେ 33 କୋଟି ଦେବତା ଅଛନ୍ତି, ତେଣୁ କିଏ ଭଗବାନ କିଏ ଦେବତା ତାକୁ ସମସ୍ତେ ବୁଝିପାରନ୍ତି ନାହିଁ। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କ ସମୟରେ ମଧ୍ୟ ସେ ହୋଇଥିଲା, ଲୋକମାନେ ହରି କୃଷ୍ଣ ଭକ୍ତି ଶୂନ୍ୟ ହୋଇଯାଇଥିଲେ। ତେଣୁ ଭଗବାନ ଅଦ୍ୱୈତାଚାର୍ଯ୍ୟ ଚିନ୍ତା ସାକ୍ଷାତ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହେଲେ ହିଁ ଜଗତର କଲ୍ୟାଣ ହେବ, ଏହି ପ୍ରକାର ଚିନ୍ତା କରି ଅଦ୍ୱୈତାଚାର୍ଯ୍ୟ ଗଙ୍ଗା ଜଳ ତୁଳସୀ ଦ୍ୱାରା ଶ୍ରୀକୃଷ୍ଣ ପାଦ ପଦ୍ମର ପୂଜା ବିଧାନ କରି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ଅବତରଣ ପାଇଁ ହୁଙ୍କାର କରିବାକୁ ଲାଗିଲେ। ବେଦରେ ଭଗବାନ କେମିତି ଆହ୍ୱାନ କରାଯିବ ବୋଲି ସେ ବର୍ଣ୍ଣନା କରାଯାଇଛି, ଶାସ୍ତ୍ରରେ ଗୋଟେ ଶ୍ଳୋକ ଅଛନ୍ତି, ଏଇଟାକୁ ଦେଖିଲେ ସିଏ ଅଦ୍ୱୈତାଚାର୍ଯ୍ୟ ତେଣୁ ସେ କ'ଣ କଲେ, ଗଙ୍ଗା ଜଳେ ତୁଳସୀ ମଞ୍ଜରୀ ଅନୁକ୍ଷଣ କୃଷ୍ଣ ପାଦ ପଦ୍ମ ଭାବି କରେ ସମର୍ପଣ, କୃଷ୍ଣ ରହବନ କରେ କରିଆ ହୁଙ୍କାର, ଏ ମତେ କୃଷ୍ଣ ରକ ରାଇଲ ଅବତାର, ଚୈତନ୍ୟର ଅବତାରେ ଏଇ ମୁଖ୍ୟ ହେତୁ ଭକ୍ତି ରହି ଛାୟବ ତରେ ଧର୍ମ ସେ ତୁ। ଚେତନ ଭାଗବତମ ଆଦିଲୀଳାରେ ତୃତୀୟ ଅଧ୍ୟାୟ 107-109 ଏଇଟା ବୃନ୍ଦାବନ ଦାସ ଠାକୁର କହୁଛନ୍ତି। ତେଣୁ ଗଙ୍ଗା ଜଳରେ ତୁଳସୀ ମନ୍ଦରୀ ଦେଇକରି ଗଙ୍ଗା ଯେଉଁ ରହିଛନ୍ତି ଆମର କ'ଣ କହନ୍ତି ଶାଳଗ୍ରାମରେ ଗଙ୍ଗା ଜଳ ଜଳ ତୁଳସୀ ଦେଇକରି ସେ ଭଗବାନ ପ୍ରାର୍ଥନା କରୁଥିଲେ, ହଉ ଆପଣ ଅବତରିତ ହୁଅନ୍ତୁ। ଇଏ ଯଦି ଇଏ ମଧ୍ୟ ଭଗବାନ, କିନ୍ତୁ ଭଗବାନ ଭିତରେ ମଧ୍ୟ ରହିଛି, ତାଙ୍କ ମୂଳ ଭଗବାନ ରହିଛନ୍ତି। ମୂଳ ଭଗବାନ ହେଉଛନ୍ତି କୃଷ୍ଣ, କୃଷ୍ଣ ହେତୁ ଭଗବାନ ସ୍ୱୟଂ, ଏମାନେ ବିଷ୍ଣୁ ତତ୍ତ୍ୱ, ଅନେକ ବିଷ୍ଣୁ ତତ୍ତ୍ୱ ରହିଛନ୍ତି, କୋଟି କୋଟି ବିଷ୍ଣୁ ରହିଛନ୍ତି, ସବୁ ବିଶ୍ୱ ବ୍ରହ୍ମାଣ୍ଡରେ ଗୋଟେ ଜଣେ ଜଣେ ବିଷ୍ଣୁ ରହିଛନ୍ତି, ଜଣେ ଜଣେ ବ୍ରହ୍ମା ରହିଛନ୍ତି, ଜଣେ ଜଣେ ଶିବ ରହିଛନ୍ତି, ଏବଂ ବୈକୁଣ୍ଠ ଲୋକରେ ଅନେକ ବିଷ୍ଣୁ ରହିଛନ୍ତି। ତେଣୁ ବିଷ୍ଣୁଙ୍କର ବିଷୟ ବର୍ଣ୍ଣନା କରାଯାଇଛି, ଆମର ଯେଉଁ ଚତୁର୍ଭୁଜ ରହିଛି ତାଙ୍କର ଶଙ୍ଖ ଚକ୍ର ଗଦା ପଦ୍ମ, ଏଇ ଅନୁସାରେ ତାର ପୋଜିସନ ଅନୁସାରେ ବିଷ୍ଣୁଙ୍କର ନାମକରଣ ହେଇଛି, କେଶବ ନାରାୟଣ ମାଧବ ଗୋବିନ୍ଦ ବିଷ୍ଣୁ ମଧୁସୂଦନ ତ୍ରିବିକ୍ରମ ବାମନ ଶ୍ରୀଧର ଶ୍ରୀକେଶ, ଏଭଳି ବିଭିନ୍ନ ନାମ ରହିଛି, ସେଇ ସବୁ ଆୟୁଧର କ୍ରମ ଅନୁସାରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଏମାନେ ସବୁ ବିଷ୍ଣୁ ତତ୍ତ୍ୱ, ବିଷ୍ଣୁ ତତ୍ତ୍ୱ, କିନ୍ତୁ ଅନେକ ରାମାଦି ମୂର୍ତ୍ତି ସୁକଳା ନିୟମେନ ତିଷ୍ଠନ୍ ନାନା ଅବତାରମ କରୋଦ ଭୁବନେଶୁ, କିନ୍ତୁ କୃଷ୍ଣ ସ୍ୱୟଂ ସମଭବାତ ସମ୍ପରମ ପରମ ପୁମାନୟୋ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଭଗବାନ ରାମଚନ୍ଦ୍ର ବାମନ ନୃସିଂହ ଇତ୍ୟାଦି ବରାହ ଇତ୍ୟାଦି ଅନେକ ବିଷ୍ଣୁଙ୍କର ଅବତାର ଅଛନ୍ତି, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ, ମୂଳ ଭଗବାନ, ସେହି ମୂଳ ଭଗବାନ ସେ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ, ଜୟ ଗୌର, ସେଇ କୃଷ୍ଣ, ସେଇ ଜଗନ୍ନାଥ। ତେଣୁ ଇଏ ଅଦ୍ୱୈତାଚାର୍ଯ୍ୟ କହିଲେ ଭଗବାନ ନ ଆସିଲେ ଏ ହରିଭକ୍ତି ପ୍ରଚାରିତ ହେଇପାରିବ ନାହିଁ କହିକରି ସେ ନିଜେ ଭଗବାନଙ୍କୁ ସ୍ମରଣ କଲେ, ଆହ୍ୱାନ କଲେ। ଚୈତନ୍ୟ ମହାପ୍ରଭୁ ଯେଉଁ ଆସିଲେ ତାଙ୍କର କାରଣ ରହିଛି, ତିନୋଟି କାରଣ ଆମେ ଆସିବା ପରେ ନିତ୍ୟାନନ୍ଦ ପ୍ରଭୁଙ୍କ ଆବିର୍ଭାବ ଆସିବ, ତାପରେ ଗୌରାଙ୍ଗ ମହାପ୍ରଭୁଙ୍କ ଆବିର୍ଭାବ ଆସିବ, ଗୌରାଙ୍ଗ ମହାପ୍ରଭୁଙ୍କ ଆବିର୍ଭାବର କାରଣ ସବୁ ରହିଛି, ତାଦେହରୁ ଇଏ ଗୋଟିଏ କାରଣ, ଇଏ ହେଉଛି ମୁଖ୍ୟ ହେତୁ, ମୁଖ୍ୟ କାରଣ ମହାପ୍ରଭୁ ଆସିଲେ। ତେଣୁ ଅଦ୍ୱୈତାଚାର୍ଯ୍ୟ ଏଇଭଳି ଭାବରେ ଭକ୍ତି ଯୋଗରେ ମହାପ୍ରଭୁଙ୍କୁ ଚୈତନ୍ୟ ମହାପ୍ରଭୁ ପ୍ରକାଶ କରନ୍ତି, ଆଠରୁ ବଡ଼ ମହିମା କ'ଣ ହେଇପାରେ। ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇ, ତୁଳସୀ ମଞ୍ଜରୀ ସହିତ ଗଙ୍ଗା ଜଳେ ନିରବଧି ସେବେ କୃଷ୍ଣ ମହାକୁତୁହଳେ, ହୁଙ୍କାର କର ଏ କୃଷ୍ଣ ଆବେଶର ତେଜେ, ଯେ ଧ୍ୱନି ବ୍ରହ୍ମାଣ୍ଡ ବେଦି ବୈକୁଣ୍ଠେ ତେ ବାଜେ, ଯେ ପ୍ରେମର ହୁଙ୍କାର ଶୁନିଆ କୃଷ୍ଣ ନାଥ, ଭକ୍ତି ବସେ ଆପଣେ ସେ ହଇଲା ସାକ୍ଷାତ। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କର ଆହ୍ୱାନରେ ଭଗବାନ ଆସିଲେ, ଏକଥା ଆମେ ବହୁତ ସ୍ଥାନରେ ଶୁଣିବା କଥା, ଭଗବାନ ଚୈତନ୍ୟ ମହାପ୍ରଭୁ ନିଜେ ମଧ୍ୟ କହିଛନ୍ତି, ନାଡ଼ା ବୋଲି କହନ୍ତି ସେ ଅଦ୍ୱୈତାଚାର୍ଯ୍ୟ କହନ୍ତି, ନାଡ଼ାର ଆହ୍ୱାନେ ମୁଁ ଆସିଲି, ମୁଁ ଥିଲି ବୈକୁଣ୍ଠ ଲୋକରେ, ମୋତେ ସେ ଶୁଆଇ ଦେଲା ନାହିଁ, ଏଭଳି ଭାବରେ ଆହ୍ୱାନ କଲେ ମୁଁ ଆସିଲି। ଏଭଳି ଭାବରେ ବହୁତ ଲୀଳା ସବୁ ରହିଛି ଅଦ୍ୱୈତାଚାର୍ଯ୍ୟଙ୍କ ସହିତ। ତେଣୁ ମହାପ୍ରଭୁ ମଧ୍ୟ ସେ କଥା କହିଛନ୍ତି, ଅଦ୍ୱୈତରେ ଲାଗି ମୋର ଏଇ ଅବତାର, ମୋର କର୍ଣ୍ଣେ ବାଜି ଆସେ ନାଡ଼ାର ହୁଙ୍କାର, ଶୟନେ ଆଚିନୁ ମୁଇଁ କ୍ଷୀରଧ ସାଗରେ ଜାଗାଇ ଆଣିଲ ମୋରେ ନାଡ଼ାର ହୁଙ୍କାର। କ୍ଷୀର ସାଗରରେ ଭଗବାନ ଶୟନ କରିଥିଲେ, ଏଇଭଳି ଭାବ ମୋତେ ଆଣିଲେ, ଏଠିକି ପୃଥିବୀ ପୃଷ୍ଠକୁ ଆଣିଲେ। ତେଣୁ ଏଇଭଳି ଭାବରେ ବହୁତ ଲୀଳା ସବୁ ରହିଛି ଅଦ୍ୱୈତାଚାର୍ଯ୍ୟଙ୍କର, ଆମେ କିଛି କିଛି ସଂକ୍ଷେପରେ ବର୍ଣ୍ଣନା କରିବା। ତାର କ'ଣ ହେଇଛି, ମହାପ୍ରଭୁ ଯେତେବେଳେ ମନକୁ ପ୍ରକାଶ କଲେ ସେହି ସମୟରେ ତାଙ୍କ ସହିତ ନିତ୍ୟାନନ୍ଦ ପ୍ରଭୁ ଆସି ମିଳିଲେ। ତାପରେ ଅଦ୍ୱୈତାଚାର୍ଯ୍ୟଙ୍କୁ ସେ ଡାକିଲେ ସାକ୍ଷାତ କରିବା ପାଇଁ, ଅଦ୍ୱୈତାଚାର୍ଯ୍ୟ ଶାନ୍ତିପୁର ଥିଲେ। ତେଣୁ ଅଦ୍ୱୈତାଚାର୍ଯ୍ୟ ରାମାୟଙ୍କୁ ଖବର ଦେଲେ, ତୁମେ ଯାଅ। ରାମାୟଣ ପଣ୍ଡିତ ଗୌରହରିଙ୍କର ଆଦେଶ କରିକିରି, ଆଦେଶ ପାଇକିରି ସେ ଗଲେ ଶାନ୍ତିପୁର ଅଦ୍ୱୈତାଚାର୍ଯ୍ୟଙ୍କୁ ଡାକିବା ପାଇଁ। ଅଦ୍ୱୈତାଚାର୍ଯ୍ୟଙ୍କୁ କହିଲେ, ତାଙ୍କୁ ପ୍ରକାଶ କଲେ, ଯାହାର ଲାଗି କରିଆଛ ବିସ୍ତର କ୍ରନ୍ଦନ, ଯାହାର ଲାଗି କରିଲା ବିସ୍ତର ଆରାଧନ, ଯାହାର ଲାଗି କରିଲା ବିସ୍ତର ଉପବାସ, ସେ ପ୍ରଭୁ ତୁମର ଆସି ହଇଲା ପ୍ରକାଶ। ମହାପ୍ରଭୁ ଆସିକି ତାଙ୍କୁ ଡାକିଲେ ଅଦ୍ୱୈତାଚାର୍ଯ୍ୟଙ୍କୁ। ମହାପ୍ରଭୁଙ୍କର ଆବିର୍ଭାବ ତିଥିରେ ବର୍ଣ୍ଣନା କରାଯାଇଛି, 1486 ମସିହା ଗୌର ପୂର୍ଣ୍ଣମୀ ତିଥିରେ ଇ ଜାଣିପାରିଲେ। ଶାନ୍ତିପୁରରେ ରହିଛନ୍ତି ଅଦ୍ୱୈତାଚାର୍ଯ୍ୟ, ତାଙ୍କର ପତ୍ନୀ ସୀତା ଠାକୁରାଣୀ, ଏମାନେ ସବୁ ବିଶେଷ ଭାବରେ ଅଦ୍ୱୈତାଚାର୍ଯ୍ୟ ଜାଣିକରି ସବୁ ଗଲେ ମହାପ୍ରଭୁଙ୍କର ବନ୍ଦନା କରିବା ପାଇଁ, ସୀତା ଠାକୁରଙ୍କ ସହିତ ଯାଇଥିଲେ, ଏସବୁ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ଯେତେବେଳେ ପ୍ରକାଶ କଲେ, 24 ବର୍ଷ କାଳ ମହାପ୍ରଭୁ ଯେଉଁ ରହିଲେ ନଦିଆରେ, ସେ ବିଦ୍ୟା ଲୀଳାରେ ମଗ୍ନ ହୋଇକି ରହିଥିଲେ। ତାହାପରେ ଯେତେବେଳେ ସେ ଯାଇଥିଲେ ଗୟାକୁ ଯାଇଥିଲେ ଶ୍ରାଦ୍ଧ ଦେବା ପାଇଁ, ସେହି ସମୟରେ ଈଶ୍ୱରପୁରୀଙ୍କ ସହିତ ଦେଖା ହୋଇକି ସାକ୍ଷାତ ହୋଇକରି ସେ ତାଙ୍କଠାରୁ ଦୀକ୍ଷା ଗ୍ରହଣ ଦଶାକ୍ଷର ମନ୍ତ୍ର ଗ୍ରହଣ କରିଥିଲେ। ଦଶାକ୍ଷର ମନ୍ତ୍ର ଗ୍ରହଣ କଲା ପରେ ମହାପ୍ରଭୁଙ୍କର ଲୀଳା ସବୁ ବଦଳିଗଲା, ଏଇ ହରିକୃଷ୍ଣ କୀର୍ତ୍ତନ କରିବା ଆରମ୍ଭ କଲେ। ତେଣୁ ସେହି ସମୟରେ ନିତ୍ୟାନନ୍ଦ ପ୍ରଭୁ ତାଙ୍କ ସହିତ ମିଶିଛନ୍ତି, ଏବଂ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଏବଂ ପଞ୍ଚତତ୍ତ୍ୱ ସବୁ ଆସି ମିଶିଥିଲେ, ଏସବୁ ତାଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ରାମାୟଙ୍କୁ କହିଲେ, ତୁମେ ଯାଇକରି କୁହ, ରାମାୟଣ ପଣ୍ଡିତ ତୁମେ ଯାଇକରି କୁହ ଯେ ଅଦ୍ୱୈତାଚାର୍ଯ୍ୟଙ୍କୁ ଆସି ମୋ ସହ ଦେଖା କରିବେ। ତେଣୁ ଏଇଭଳି ଭାବରେ ରାମାୟଣ ଯାଇକରି ରାମାୟଣ ପଣ୍ଡିତ ଶ୍ରୀବାସ ପଣ୍ଡିତଙ୍କ ଭାଇ ନା, ରାମାୟଣ ପଣ୍ଡିତ ମୋର ଯାହା ଖିଆଲ ପଡ଼ୁଛି, ରାମାୟଣ ପଣ୍ଡିତ ଶ୍ରୀବାସ ପଣ୍ଡିତଙ୍କ ଭାଇ, ଦୁଇ ଭାଇ ନା ସିଏ। ସେ ଯାଇକି ଖବର ଦେଲେ, ଯାହାର ଲାଗି କରିଆ ଆସ ବିସ୍ତର କ୍ରନ୍ଦନ, ବହୁତ କ୍ରନ୍ଦନ କରିଥିଲେ ଅଦ୍ୱୈତାଚାର୍ଯ୍ୟ, ଏବଂ ଯାହାର ଲାଗି ବିସ୍ତାର ଆରାଧନା କରିଥିଲେ, ହୁଙ୍କାର କରୁଥିଲେ ମହାପ୍ରଭୁ ଆସିବା ପାଇଁ, ଯାହାର ଲାଗି କଲ ବିସ୍ତାର ଉପବାସ, ସେ ପ୍ରଭୁ ତୁମର ଆସି ହଇଲା ପ୍ରକାଶ। ଭକ୍ତି ଯୋଗ ବିଲାଇତେ ତାର ଆଗମନ, ତୁମର ସେ ଆଜ୍ଞା କରିବାର ବିବର୍ତ୍ତନ, ଷଡ଼ଙ୍ଗ ପୂଜାର ବିଧି ଯୋଗ୍ୟ ସଜ୍ଜ ଲୟା, ପ୍ରଭୁର ଆଜ୍ଞା ଚଲ ଶସ୍ତ୍ରିକ ହୟା, ନିତ୍ୟାନନ୍ଦ ସ୍ୱରୂପର ହଇଲା ଆଗମନ, ପ୍ରଭୁର ଦ୍ୱିତୀୟ ଦେହ ତୁମର ଜୀବନ, ତୁମେ ସେ ଜାନ ତାରେ ମୁଇଁ କି କହିମୁଁ, ଭାଗ୍ୟ ଥାକେ ମୋର ତେବେ ଏକତ୍ର ଦେଖିମୁ। ଏଇଭଳି ମହାପ୍ରଭୁ ତାଙ୍କ ଆଜ୍ଞା ଦେଲେ ରାମାୟଣ ପଣ୍ଡିତଙ୍କୁ, ତେଣୁ ସେ ଯାଇକରି ଶାନ୍ତିପୁର ଯାଇକରି ଅଦ୍ୱୈତାଚାର୍ଯ୍ୟଙ୍କୁ କହିଲେ, ଏଇଭଳି ଭାବରେ ମହାପ୍ରଭୁ ଆପଣ ଡାକୁଛନ୍ତି ସାକ୍ଷାତ କରିବା ପାଇଁ, ତାଙ୍କର ପୂଜା କରିବେ। ଏଇଭଳି ଭାବରେ ଅଦ୍ୱୈତାଚାର୍ଯ୍ୟ ତାଙ୍କୁ ଖବର ଦେଇଥିଲେ। ତେଣୁ ଅଦ୍ୱୈତାଚାର୍ଯ୍ୟ ଏସବୁ ଶୁଣିକରି ଦୁଇ ହସ୍ତ ଉର୍ଦ୍ଧ କରି କାନ୍ଦି କାନ୍ଦି ମୂର୍ଚ୍ଛା ପ୍ରାପ୍ତ ହେଲେ। କିଛି କ'ଣ ପରେ ବାହ୍ୟ ଜ୍ଞାନ ଲାଭ କରି ହୁଙ୍କାର ଗର୍ଜନ କରିବାକୁ ଲାଗିଲେ। ଭଗବାନ ଯେ ତାଙ୍କର ଆହ୍ୱାନରେ ବୈକୁଣ୍ଠ ଛାଡ଼ି ଏହି ଭୁଲକୁ ଆସିଛନ୍ତି, ଏହି ଆନନ୍ଦରେ ସେ ଅଦ୍ୱୈତପୁର ଅଧୀର ହୋଇ କାନ୍ଦିବାକୁ ଲାଗିଲେ, ଏବଂ ତାହାଙ୍କ ସହିତ ତାଙ୍କ ସ୍ତ୍ରୀ ପୁତ୍ର ପରିଜନ ସମସ୍ତେ ପ୍ରେମମୟ ହୋଇ କାନ୍ଦିବାକୁ ଲାଗିଲେ। ତେଣୁ ଅଦ୍ୱୈତାଚାର୍ଯ୍ୟ କହିଲେ, ପ୍ରଭୁ ମୋତେ କ'ଣ କରିବାକୁ କହିଛନ୍ତି? ରାମାୟଣ କହିଲେ, ଶୀଘ୍ର ଯିବା ପାଇଁ କହିଛନ୍ତି। ଦେଖ ରାମାୟଣ ପଣ୍ଡିତ, ସେ ଯେ ମୋର ପ୍ରଭୁ, ତାହା ପ୍ରତୀତ ହେବ ଯଦି ତାଙ୍କର ଐଶ୍ୱର୍ଯ୍ୟ କିଛି ଦେଖିବାକୁ ପାଏ। ତାଙ୍କର ସେ ଚରଣ ଯଦି ମୋ ମସ୍ତକରେ ରଖନ୍ତି, ତେବେ ବୁଝିବି ସେ ମୋର ପ୍ରାଣନାଥ। ଏଇଟା ଚୈତନ୍ୟ ଭାଗବତ କୁହାଯାଇଛି, ଆପନ ଐଶ୍ୱର୍ଯ୍ୟ ଯଦି ମୋହରେ ଦେଖାୟ, ଶ୍ରୀଚରଣ ତୁଲି ଦେଇ ମୋହର ମଥାୟ, ତେବେ ସେ ଜାଣିବୁ ମୋର ହୟ ପ୍ରାଣନାଥ, ସତ୍ୟ ସତ୍ୟ ଏଇ ମୁହିଁ କହିଲୁ ତୋ ମାତ। ତେଣୁ ଏଇଭଳି ଭାବରେ କହିଲେ ମୁଁ ଜାଣିବି କେମିତି, ସେ ଯଦି ମୋର ମଥାରେ ତାଙ୍କର ପାଦକୁ ରଖିବେ ତାହେଲେ ମୁଁ ଜାଣିବି ସେ ମୋର ପ୍ରଭୁ। ଏଇଭଳି ଭାବେ କହି ରାମାୟଣ ପଣ୍ଡିତଙ୍କୁ ବିଦାୟ କଲେ। ସେ ଆସିକରି ଯେଉଁ ରହିଛନ୍ତି ପୂଜାପୂଜି ସବୁ ନେଇକି ଯାଇଥିଲେ ପୂଜା ସଂହାର କରିବା ପାଇଁ, ପୂଜା କରିବା ପାଇଁ ଷୋଡ଼ଶୋପଚାର ସବୁ ନେଇକି ଯାଇଥିଲେ, କିନ୍ତୁ ସେ ଲୁଚିକି ରହିଲେ ନନ୍ଦନ ଆଚାର୍ଯ୍ୟଙ୍କ ଘରେ ରହିକରି ଲୁଚିକି ରହିଲେ। ମହାପ୍ରଭୁଙ୍କର ମହାପ୍ରଭୁତା ପ୍ରକାଶ କରିବା ପାଇଁ ସେ ରହିଲେ। ତେଣୁ ଏହିଭଳି ଭାବରେ ହଠାତ୍ ଭଗବାନ ଗୌରହରି ହୁଙ୍କାର କରି ବିଷ୍ଣୁ ସିଂହାସନ ବସି ବାରମ୍ବାର କହିବାକୁ ଲାଗିଲେ, କହିଲେ ନାଡ଼ା ଆଇସେ ନାଡ଼ା ଆଇସେ ବୋଲେ ବାହାରେ ବାହାରେ ନାଡ଼ା ଚାହେଁ ମୋର ଠାକୁର ଆଳ ଦେଖିବାରେ। ଅଦ୍ୱୈତାଚାର୍ଯ୍ୟ ସେ ନାଡ଼ା ବିଟି କହୁଥିଲେ, ସେ ଆସିଛନ୍ତି ମୋର ଠାକୁର ଆଇ ବା ଭଗବତାକୁ ଦେଖିବା ପାଇଁ ସେ ଚାହୁଁଛନ୍ତି। ତେଣୁ ଏହିଭଳି ଭାବରେ କହିକରି ତାଙ୍କୁ ଡକେଇଲେ, ଡକେଇଲା ପରେ ସେ ଆସିଲେ। ଏହିଭଳି ଭାବରେ ଦେଖାଯାଉଛି ଆଦିତ୍ୟ ପ୍ରଭୁଙ୍କୁ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କଲେ, କିଭଳି ଭାବରେ ବହୁତ ସୁନ୍ଦର ଦେଖାଦେଲେ। କୋଟି କନ୍ଦର୍ବ ସୁନ୍ଦର ଜ୍ୟୋତିର୍ମୟ ଦ୍ୱିଜ ମୁରଲୀଧାରୀ ମୂର୍ତ୍ତିରେ ବିରାଜମାନ କରିଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟ ତାଙ୍କୁ ସ୍ତୁତି କରିବେ, ଆରମ୍ଭ କଲେ, ଜିନିଆ କନ୍ଦର୍ବ କୋଟି ଲାବନ୍ୟ ସୁନ୍ଦର ଜ୍ୟୋତିର୍ମୟ କନକ ସୁନ୍ଦର କଳେବର ପ୍ରସନ୍ନ ବଦନ କୋଟି ଚନ୍ଦ୍ରର ଠାକୁର ଅଦ୍ୱୈତର ପ୍ରତିଜୟନ ସଦୟ ପ୍ରଚୁର ଦୁଇ ବାହୁ ଦିବ୍ୟ କନ କେରସ୍ତମ୍ଭ ଜିନି ତହିଁ ଦିବ୍ୟ ଆଭରଣ ରତ୍ନେର ଖିଚନି ଶିବସ କୌଶୁଭ ମହାମଣିଷେ ବକ୍ଷେ ମକର କୁଣ୍ଡଳ ବୈଜୟନ୍ତୀ ମାଣ ଦେଖେ କୋଟି ମହାସୂର୍ଯ୍ୟ ଜିନି ତେଜେ ନାହିଁ ଅନ୍ତ ପାଦ ପଦ୍ମେ ରମା ଛତ୍ର ଧରାଇ ଅନନ୍ତ କିବା ନଖ କିବା ମଣି ନା ପାରି ଚିହ୍ନିତେ ତ୍ରିଭଙ୍ଗେ ବାଜାଏ ବାଂଶୀ ହାସିତେ ହାସିତେ କିବା ପ୍ରଭୁ କିବା ଗଣ କିବା ଅଳଙ୍କାର ଜ୍ୟୋତିର୍ମୟ ବହି କିଛୁ ନାହିଁ ଦେଖେ ଆର ଦେଖେ ପଡ଼ିଆ ଅଛ ଚାରି ପାଞ୍ଚ ଛୟ ମୁଖ ମହାଭୟ ସ୍ତୁତି କରେ ନାରଦାଦି ସୁଖ। କ'ଣ ବଡ଼ ସୁନ୍ଦରଙ୍କର ଭୁଜଦ୍ୱୟ ସ୍ୱର୍ଣ୍ଣସ୍ତମ୍ଭର ଶୋଭା ଜୟ କରୁଥିଲା, ସେଇ ଭୁଜଦ୍ୱୟରେ ଦିବ୍ୟ ଅଳଙ୍କାର ସମୂହ ସ୍ୱର୍ଣ୍ଣ ଖମ୍ବରେ ଖଚିତ ମଣିଗଣ ସଦୃଶ ଶୋଭା ପାଉଥିଲା। ତାଙ୍କର ବକ୍ଷ ଦେଶରେ ଶିବସ ଓ କୌସ୍ତୁ ମହାମଣି ବିରାଜିତ, କର୍ଣ୍ଣରେ ମକର ଲାଞ୍ଛିତ କୁଣ୍ଡଳ ଏବଂ ଗଡ଼ ଦେଶରେ ବୈଜନ୍ତୀ ମାଳା ଲମ୍ବ ଲାଗି ରହିଥିଲା। ଗୌରସୁନ୍ଦରଙ୍କର ନଖ ଶୋଭା ମଣି ଛୋଟ ବିକିରଣ କରୁଥିଲା, ସେଥିରେ ଭ୍ରମ ହେଉଥିଲା ଯେ ତାହା ନଖ ନୁହେଁ ସାକ୍ଷାତ ମଣି, ଭଗବାନଙ୍କର ନଖ ମଣି ବୋଲି ଚିକ୍ଚିକ ହେଉଥିଲା। ଭଗବାନ ନଖକୁ ଚୈତନ୍ୟ ଚରିତାମୃତି ବର୍ଣ୍ଣନା କରି ଚନ୍ଦ୍ର ସହିତ ତୁଳନା କରାଯାଇଛି। ଭଗବାନଙ୍କ ଯେଉଁ ଦଶଟି ନଖ ରହିଛି ପାଦରେ ଏବଂ ଦଶଟି ନଖ ରହିଛି ହାତରେ, ଏ କୋଡ଼ିଏଟି ଚନ୍ଦ୍ର, ଭଗବାନ ମୁଖ ଗୋଟେ ଚନ୍ଦ୍ର, ଏଇଭଳି ଭାବରେ ଚୈତନ୍ୟ ଚରିତାମୃତି ବର୍ଣ୍ଣନା କରାଯାଇଛି ମହାପ୍ରଭୁଙ୍କ କଥା। ତେଣୁ ତାଙ୍କର ଯେଉଁ ନଖ ଦେଖିଲେ ଚନ୍ଦ୍ର ଭଳି ଲାଗୁଥିଲା, ମଣି ଭଳି ଲାଗୁଥିଲା ଅଦ୍ୱୈତାଚାର୍ଯ୍ୟ ଦେଖିଲେ। ଗୌରସୁନ୍ଦରଙ୍କର ନଖ ସଭା ମଣି ଛୋଟା ବିକରଣ କରୁଥିଲା, ସେଥିରେ ଭ୍ରମ ହେଉଥିଲା ଯେ ତାହା ନଖ ନୁହେଁ ସାକ୍ଷାତ ମଣି। ଆହୁରି ନାନା ରୂପ ଅଲୌକିକ ଐଶ୍ୱର୍ଯ୍ୟ ଦର୍ଶନରେ ଅଦ୍ୱୈତାଦି ଭକ୍ତଗଣ ପରମ ବିସ୍ମୟ ଲାଭ କଲେ, କି ଅଦ୍ଭୁତ ସୁନ୍ଦର ପ୍ରଭୁ, ଆଉ କି ଚମତ୍କାର ତାଙ୍କର ଆଭରଣ, ଦେବତାଗଣ ଅଙ୍ଗର ଆଭରଣ ଇତ୍ୟାଦି ଏକ ଅଲୌକିକ ଜ୍ୟୋତିରେ ଚାରିଦିକ ଭରି ଉଠିଛି। ଚାରି ପାଞ୍ଚ ଛଅ ସାତ ସହସ୍ର ମୁଖ ବ୍ରହ୍ମାଗଣ ଦଣ୍ଡବୋଧ କରୁଛନ୍ତି। ଆମର ଏଇ ବ୍ରହ୍ମାର ଯେଉଁ ବ୍ରହ୍ମା ଏଇ ବ୍ରହ୍ମାଣ୍ଡର ବ୍ରହ୍ମା ହେଉଛି ଚାରିମୁଖ, କିନ୍ତୁ ଅନ୍ୟ ସବୁ ବ୍ରହ୍ମାଣ୍ଡ ରହିଛି କେଉଁଠାରେ ପାଞ୍ଚମୁଖ ବ୍ରହ୍ମା, କେଉଁଠି ଛଅ ମୁଖ ବ୍ରହ୍ମା, କେଉଁଠି ସାତମୁଖ ବ୍ରହ୍ମା, ହଜାର ମୁଖ ବ୍ରହ୍ମା ରହିଛନ୍ତି। ଏ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି ଏଇଟା। ତେଣୁ ଏହିଭଳି ଭାବରେ ବ୍ରହ୍ମାମାନେ ତାଙ୍କୁ ଦଣ୍ଡବୋଧ କରୁଛନ୍ତି ଭଗବାନଙ୍କୁ, ଗୌରାଙ୍ଗ ମହାପ୍ରଭୁଙ୍କୁ। ଏବଂ ସେହି ଚରଣ କମଳରେ ନାରଦ ସୁପ ଆଦି ଭକ୍ତଗଣ ସ୍ତୁତି କରୁଛନ୍ତି। ଜଙ୍ଗ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେ, ବହୁତ ଦିବ୍ୟ ସ୍ତବରେ ସେ ବ୍ରହ୍ମା ବରୁଣ ଇନ୍ଦ୍ର ଏସବୁ ସ୍ତୁତି କରନ୍ତି ଭଗବାନଙ୍କୁ। ପୁଣି ଦେଖିଲେ କ'ଣ, ନା ଆକାଶ ଭରିଯାଇଛି ଦେବତାମାନଙ୍କର ବାହନ ଦିବ୍ୟ ରଥ, ଦେବତାମାନଙ୍କର ବାହନ ବା ରଥମାନଙ୍କର ସବୁ ଆସିଛନ୍ତି ଦେବତାମାନେ, କିଏ ଗଜରେ ଆସିଛନ୍ତି, କାହାର ହଂସବାହନ, ହଂସବାହନ ହେଉଛି ବ୍ରହ୍ମାଙ୍କର, କିଏ ଅସ୍ୱର ଦ୍ୱାରା, ବାୟୁର ପ୍ରତି ବାୟୁର ଗତି ପର୍ଯ୍ୟନ୍ତ ରୁଦ୍ଧ ହେବାର ଉପକ୍ରମ ହେଉଛି, କିଏ ଖୁନ୍ଦି ହେଇକି ରହିଛି ସବୁ ବାହନ ସବୁ। ମହାନାଗ ନାଗବଧୁବଣ ସଜଳ ନୟନରେ କୃଷ୍ଣ କୃଷ୍ଣ ବୋଲି ସ୍ତୁତି କରୁଛନ୍ତି। ମହର୍ଷିଗଣ ମଧ୍ୟ ଆସିଛନ୍ତି। ପୃଥିବୀରେ ବା ଆକାଶରେ ଆଉ ସ୍ଥାନ ନାହିଁ, ଟ୍ରାଫିକ୍ ଜାମ୍। ଏହି ଅଦ୍ଭୁତ ପ୍ରଭାବ ଦେଖି ଅଦ୍ୱୈତ ପ୍ରଭୁ ସ୍ତମ୍ଭିତ ହୋଇଗଲେ। ପରମ କରୁଣାର ମୂର୍ତ୍ତି ଶ୍ରୀ ଗୌରହରି ସେତେବେଳେ ଅଦ୍ୱୈତ ପ୍ରଭୁଙ୍କୁ କହିଲେ, ହେଲେ ତୁମାର ସଂକଳ୍ପ ଲାଗି ଅବତୀର୍ଣ୍ଣ ଆମି ବିସ୍ତାର ଆମର ଆରାଧନ କହିଲେ ତୁମି ସୁତିଆ ଆଖିରୁ କ୍ଷୀର ସାଗର ଭିତରେ ନିଦ୍ରା ଭଙ୍ଗ ହୋଇଲ ମୋର ତୁମାର ହୁଙ୍କାରେ ଦେଖିଆ ଜୀବର ଦୁଃଖ ନାପାରି ସହିତ ଆମାରେ ଆଣିଲ ସବ ଜୀବ ଉଦ୍ଧାରିତେ ଯେତେକ ଦେଖିଲେ ଚତୁର୍ଦିଗେ ମୋର ଗଣ ସବାର ହୋଇଲ ଜନ୍ମ ତୁମାର କାରଣ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ କହିଲେ, ଅଦ୍ୱୈତାଚାର୍ଯ୍ୟଙ୍କୁ କହିଲେ, ତମେ ଯେଉଁ ସଂକଳ୍ପ କରିଥିଲ ମୋତେ ଆଣିବା ପାଇଁ ଭୌତିକ ଜଗତକୁ, ତେଣୁ ମୁଁ ଆସିଲି। ତମେ ମୋର ବହୁତ ଆରାଧନା କରିଥିଲ, ମୁଁ ଶୋଇକି ରହି କ୍ଷୀର ସାଗର ଶୋଇକି ରହିଥିଲି। ପ୍ରକୃତରେ କ୍ଷୀର ସାଗର କହିଲେ ଏ ଭୌତିକ ଜଗତରେ ଗୋଟେ କ୍ଷୀର ସାଗର ଅଛି, କିନ୍ତୁ ଚିତ୍ ଜଗତରେ ମଧ୍ୟ ଭଗବାନ ଗୋଲକଧାମ ରହନ୍ତି ସବୁବେଳେ। ଗୋଲକଧାମ ଭଗବାନ ଧାମ ହେଉଛି ଗୋଲକଧାମରୁ ସେ ଆସନ୍ତି, ଗୋଲକଧାମରେ ମଧ୍ୟ ରହିଛି, କ୍ଷୀରସାଗର ଥାଇପାରେ ସେଠି। ଯାହା ହଉ, ଏଇଭଳି ଭାବରେ ଜୀବର ଦୁଃଖ ଦେଖିକି ସହି ନ ପାରିକିରି ମୋତେ ଏଇଠିକି ଆଣିଛ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ, ତେଣୁ ତୁମେ ଯେଉଁମାନଙ୍କୁ ଦେଖିଲେ ମୋର ପାର୍ଷଦମାନେ ଏମାନେ ସବୁ ତୁମ ପାଇଁ ଆସିଛନ୍ତି। ଏଇଭଳି ଭାବରେ ମହାପ୍ରଭୁ ଅଦ୍ୱୈତାଚାର୍ଯ୍ୟଙ୍କୁ କହିଲେ। ଚୈତନ୍ୟ ଭାଗବତ ମଧ୍ୟ ଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି। ଗୌରସୁନ୍ଦରଙ୍କର ଏହି ପ୍ରକାର ମହୈଶ୍ୱର୍ଯ୍ୟ ଦର୍ଶନରେ ସପତ୍ନୀଙ୍କ ଅଦ୍ୱୈତାଚାର୍ଯ୍ୟ ସପତ୍ନୀଙ୍କର ତାଙ୍କର ସୀତା ଠାକୁରାଣୀ ଏମାନେ ସବୁ ନିର୍ବାକ ହୋଇଗଲେ। ପ୍ରଭୁଙ୍କ ମୁଖରୁ ଏହିପରି ବାକ୍ୟ ଶୁଣି ଅଦ୍ୱୈତାଚାର୍ଯ୍ୟ ଉର୍ଦ୍ଧ୍ୱଭାବେ ବି କାନ୍ଦି କାନ୍ଦି କହିବାକୁ ଲାଗିଲେ। ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ଆଜି ଯେ ସଫଲ ମୋର ଦିନ ପର କାଶ, ଆଜି ଯେ ସଫଲ ହେଲ ଯତ ବିଳାସ, ଆଜି ମୋର ଜନ୍ମ କର୍ମ ସକଳ ସଫଳ, ସାକ୍ଷାତ ଦେ କିଣୁ ତୋର ଚରଣ ଯୁଗଳ, ଘୋଷେ ମାତ୍ର ଚାରି ବେଦେ ଯାରେ ନାହିଁ ଦେଖେ, ହେନ ତୁମି ମୋର ଲାଗି ହେଲା ପରତେ କେ, ମୋର କିଛୁ ଶକ୍ତି ନାହିଁ ତୋମାର କରୁଣା, ତୋମା ବୈ ଜୀବ ଉଦ୍ଧା ରିବ କୁନ ଜନା। ତେଣୁ ଏ କଥା ଆଦିତ୍ୟାଚାର୍ଯ୍ୟ ଭଗବାନ ସ୍ତୁତି କଲେ, ଆଜି ମୋର ଜନ୍ମ ସଫଳ ହେଲା। ପ୍ରକୃତରେ ଆମର ମଧ୍ୟ ଜନ୍ମ ସଫଳ ହେଇଛି, ଆଜି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେଇଛି, ଏଇଟା ଆମର ଜନ୍ମର ସଫଳତା। କେତେ ଲୋକ ଭଗବାନଙ୍କର ସେବା କରିପାରୁଛନ୍ତି, ହଜାର ହଜାର କୋଟି କୋଟି ଲୋକ ରହିଛନ୍ତି, କେତେ ଲୋକ ଭଗବାନ ସେବା କରୁଛନ୍ତି। ମନୁଷ୍ୟ ଜନ୍ମ ପାଇକିରି ହରି ହରି ବିଫଲ ଜନ୍ମ ଗୁଆଇନୁ, ମନୁଷ୍ୟ ଜନ୍ମ ପାଇବା ରାଧା କୃଷ୍ଣ ନା ବଜିଆ ଜାଣିଆ ଶୁଣିଆ ବିଷ ଖାଇନୁ। ଅଦ୍ୱୈତାଚାର୍ଯ୍ୟ ନିଜକୁ ଭାବୁଛନ୍ତି ଜନ୍ମ ସଫଳ ହେଲା, ଜନ୍ମ ସଫଳତାର ଭଗବାନଙ୍କର ମନୁଷ୍ୟ ଜନ୍ମ ପାଇକିରି ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ, ତାପରେ ପ୍ରକୃତରେ ମନୁଷ୍ୟ ଜନ୍ମ ସଫଳ ହେଲା। ଅଦ୍ୱୈତାଚାର୍ଯ୍ୟ ସ୍ୱୟଂ ଭଗବାନ, ଆଉ ତାଙ୍କ ସିଏ ଆମେ କଥା ଆଉ କ'ଣ କହିବା। ଆମେ ଯଦି ଭଗବାନଙ୍କ ସେବା ଅଦ୍ୱୈତାଚାର୍ଯ୍ୟ ଭଗବାନଙ୍କ ସେବା କରିବା ପାଇଁ ଚାହୁଁଛନ୍ତି, ତେଣୁ ସିଏ କହୁଛନ୍ତି ମୋର ଜନ୍ମ ଆଜି ସଫଳ ହେଲା। ଆଜି ଆପଣଙ୍କ ପ୍ରକାଶ ଆପଣ ଦେଖିଲୁ, ଆପଣ ପ୍ରକାଶ କରି ନିଜକୁ ଆପଣଙ୍କ ଦର୍ଶନ କଲୁ ଆମେ, ଆଜି ମୋର ଜନ୍ମ କର୍ମ ସଫଳ ସକଳ ସଫଳ, ସାକ୍ଷାତ ଦେଖିଲୁ ତୁମର ଚରଣ ଯୁଗଳ, ଭଗବାନ ପାଦବଧୂଙ୍କୁ ଦର୍ଶନ କଲେ। ଘୋଷ ମାତ୍ର ଚାରିବେଦ ଯାହାରେ ନାହିଁ ଦେଖେ, ଚାରି ବେଦରେ ଭଗବାନ କଥା କୁହାଯାଇଛି, ବେଦମାନେ ଦେଖିପାରନ୍ତି ନାହିଁ। ଭାଗବତମରେ ବେଦଙ୍କର ସ୍ତୁତି ସବୁ ବର୍ଣ୍ଣନା, ଦଶମ ସ୍କନ୍ଧ ସପ୍ତାଶୀ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେମାନେ ମଧ୍ୟ ଭଗବାନ ଦର୍ଶନ କରିବା ପାଇଁ ସ୍ତୁତି କରୁଛନ୍ତି, କିନ୍ତୁ ଦେଖିପାରୁନାହାନ୍ତି। ହେନ ତୁମି ମୋର ଲାଗି ହେଲା କର ଦେଖେ, ଆଜି ସେହି ପ୍ରଭୁ ଆପଣ ମୋ ପାଇଁ ପ୍ରତ୍ୟକ୍ଷ ରୂପରେ ଆଜି ଅବତୀର୍ଣ୍ଣ ହୋଇଛନ୍ତି। ମୋର କିଛି ପ୍ରକୃତରେ ଶକ୍ତି ନାହିଁ, ଆପଣଙ୍କର କରୁଣା, ଆପଣଙ୍କୁ ଛଡ଼ା ଆଉ କିଏ ଜୀବକୁ ଉଦ୍ଧାର କରିବ? ଏହିପରି କହି କହି ଅଦ୍ୱୈତାଚାର୍ଯ୍ୟ ପ୍ରେମରେ ବିହ୍ୱଳ ହୋଇ ପଡ଼ିଲେ। ସେତେବେଳେ ଗୌରସୁନ୍ଦର ତାଙ୍କୁ ପୂଜା କରିବାକୁ ଆଦେଶ କଲେ। ପ୍ରଭୁଙ୍କର ଆଦେଶ ପାଇ ଆଚାର୍ଯ୍ୟ ପରମାନନ୍ଦେ ଶ୍ରୀକୃଷ୍ଣାର୍ଚ୍ଚନ ପଦ୍ଧତି ଅନୁସାରେ ଷୋଡ଼ଶ ଉପଚାରରେ ସେ ଗୌରସୁନ୍ଦରଙ୍କର ଅର୍ଚ୍ଚନା କଲେ। ନମଃ ବ୍ରହ୍ମଣ ଦେବାୟ ଗୋବ୍ରାହ୍ମଣ ହିତାୟ ଚ ଜଗଦୀତାୟ କୃଷ୍ଣାୟ ଗୋବିନ୍ଦାୟ ନମଃ ନମଃ। ଏହି ଶ୍ଳୋକ କହିକିରି ମହାପ୍ରଭୁଙ୍କର ସେ ସ୍ତୁତି କରିଛନ୍ତି, ବହୁତ ସ୍ତୁତି ରହିଛି। ଜୟ ଜୟ ସର୍ବ ପ୍ରାଣ ନାଥ ବିଶ୍ୱମ୍ବର, ଜୟ ଜୟ ଗୌରଚନ୍ଦ୍ର କରୁଣା ସାଗର, ଜୟ ଜୟ ଭକତବ ଜନ ସତ୍ୟ ପାରୀ, ଜୟ ଜୟ ମହାପ୍ରଭୁ ମହାବତାରୀ, ଜୟ ଜୟ ସିନ୍ଧୁ ସୁତା ରୂପମାନ ରମା, ଜୟ ଜୟ ଶିବ ସକ ଶୁଭ ବିଭୂଷଣ, ଜୟ ଜୟ ଗାନରେ କଥା କୁହନ୍ତି। ସେଠି ଆମେ ଯେଉଁ ଗଦ୍ୟ ଭାବରେ କଥା କହୁଛୁ ସେସବୁ ନାହିଁ, ସେଠି ସବୁ ପଦ୍ୟ। ଯାହା ହଉ ଭଗବାନ ସ୍ତୁତି କରୁ, ଜୟ ଜୟ ସର୍ବ ପ୍ରାଣନାଥ ବିଶ୍ୱମ୍ବର, ସମସ୍ତଙ୍କର ପ୍ରାଣନାଥ ସେ ବିଶ୍ୱକୁ ଧରଣ କରୁଛନ୍ତି, ବିଶ୍ୱକୁ ପାଳନ କରୁଛନ୍ତି। ଜୟ ଜୟ ଗୌରଚନ୍ଦ୍ର କରୁଣା ସାଗର, କରୁଣାର ସାଗର ସିଏ ଗଙ୍ଗା ଦୟାଳୁ, ଆଉ କିଏ କେଉଁ ଦୟାଳୁ ବ୍ୟକ୍ତି ଅଛନ୍ତି। ଜୟ ଜୟ ଭକତ ବଚନ ସତ୍ୟକାରୀ, ଭକ୍ତଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ଆବିର୍ଭାବ ହୁଅନ୍ତି। ସତ୍ୟଂ ବିଧାତମ ନିଜ ଭୃତ୍ୟ ଭାଷିତ, ଜୟ ଜୟ ମହାପ୍ରଭୁ ମହାବତାରୀ, ମହାପ୍ରଭୁ ମହାବତାରୀ, ଜୟ ଜୟ ସିନ୍ଧୁସୂତା ରୂପ ମନୋରମ, ଜୟ ଜୟ ଶ୍ରୀବର୍ଷ କୌସ୍ତୁଭ ବିଭୂଷଣ। ସିନ୍ଧୁସୂତା ଲକ୍ଷ୍ମୀ ଦେବୀ ଯେଉଁ ରହିଛନ୍ତି ତାଙ୍କର ଶକ୍ତି, ଏବଂ ତାଙ୍କର ଶରୀରରେ ସବୁ ରହିଛି ଶିବତ୍ସ ଚିହ୍ନ ରହିଛି ଯେଉଁଠି ଲକ୍ଷ୍ମୀ ଦେବୀ ରହିଛନ୍ତି, ଏବଂ କୌସ୍ତୁଭ ବିଭୂଷଣ ତାଙ୍କର ରହିଛି, କୌସ୍ତୁଭ ମଣି ରହିଛି, ଏବଂ ହରେକୃଷ୍ଣ ମନ୍ତ୍ରର ପ୍ରକାଶ ସେ ମହାପ୍ରଭୁ କ'ଣ ସଂକୀର୍ତ୍ତନଙ୍କ ପିତରୁ, ଚୈତନ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏମାନେ ସଂକୀର୍ତ୍ତନର ପିତା ବୋଲି କୁହାଯାଏ। କଳିଯୁଗର ଯୁଗ ଧର୍ମ ସ୍ଥାପନ କରିଥିଲେ ମହାମନ୍ତ୍ର। ଜୟ ଜୟ ନିଜ ଭକ୍ତି ଗ୍ରହଣ ବିଳାସ, ଭକ୍ତମାନଙ୍କୁ ନେଇ ଭକ୍ତି ପ୍ରଚାର କରିଛନ୍ତି, ଭକ୍ତି ଗ୍ରହଣ ବିଳାସ। ଜୟ ଜୟ ମହାପ୍ରଭୁ ଅନନ୍ତ ଶୟନ, ଜୟ 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 ସର୍ବ ଜୀବେର ଶରଣ, ସମସ୍ତ ଜୀବଙ୍କର ଶରଣ ହେଉଛନ୍ତି ସିଏ, ସେ ଭଗବାନ ଅନନ୍ତ ଶୟନରେ ରହିଥାନ୍ତି, ଅନନ୍ତ ଦେବଙ୍କର ଶଯ୍ୟାରେ ଭଗବାନ ଶୟନ କରନ୍ତି ବିଷ୍ଣୁ। ତୁମି ବିଷ୍ଣୁ, ତୁମି କୃଷ୍ଣ, ତୁମି ନାରାୟଣ, ତୁମି ମତ୍ସ୍ୟ, ତୁମି କୁର୍ମ, ତୁମି ସନାତନ, ଭଗବାନଙ୍କର ଅଦ୍ୱୈତ ଅଚ୍ୟୁତ ମନାଦି ଅନନ୍ତ ରୂପ, ଅନେକ ରୂପରେ ଭଗବାନ ଅବତାର ଗ୍ରହଣ କରନ୍ତି, କେତେବେଳେ ବରାହ ରୂପରେ, କେତେବେଳେ ବାମନ ରୂପରେ, ଏଇଭଳି ଭାବରେ ଯୁଗେ ଯୁଗେ ବେଦର ପାଳନ ଧର୍ମ ସ୍ଥାପନ କରନ୍ତି ଭଗବାନ। ଏଇଭଳି ଭାବରେ କରିକିରି ତାଙ୍କୁ ପୂଜା କଲେ, ଏଇଭଳି ଭାବରେ ସ୍ତବ କରିକରି ଅଦ୍ୱୈତାଚାର୍ଯ୍ୟ ଗୌରାଙ୍ଗଙ୍କ ଚରଣରେ ପତିତ ହେଲେ ଏବଂ ଗୌରାଙ୍ଗ ମହାପ୍ରଭୁ ଅଦ୍ୱୈତାଚାର୍ଯ୍ୟ ମସ୍ତ କରି ଚରଣ ପ୍ରଦାନ କଲେ, ସେ ଯାହା ଚାହୁଁଥିଲେ ତାହା ହେଲା। ଏଇଭଳି ଭାବରେ ଆଚାର୍ଯ୍ୟ ମହାପ୍ରଭୁଙ୍କ ଚରଣରେ ପ୍ରାପ୍ତ ହୋଇ ଆନନ୍ଦରେ ଉନ୍ମତ୍ତ ହୋଇ ନୃତ୍ୟ କରିବାକୁ ଲାଗିଲେ, ଚତୁର୍ଦିଗରେ ଭକ୍ତଗଣ ଜୟ ଜୟ ଶୁଦ୍ଧନୀ କରିବାକୁ ଲାଗିଲେ। ସେ ଗୌରାଙ୍ଗ ନିଜର ବେଳା ଦେଶରୁ ମାଳା ନେଇ ଅଦ୍ୱୈତାଚାର୍ଯ୍ୟଙ୍କ ଗଳାରେ ପିନ୍ଧାଇ ତାଙ୍କୁ ଅଭିଳାଷିତ ବର ପ୍ରାର୍ଥନା କରିବାକୁ ପାଇଲେ। ଅଦ୍ୱୈତାଚାର୍ଯ୍ୟ ସ୍ୱୟଂ କୌଣସି ବର ପ୍ରାର୍ଥନା ନ କରି ତାଙ୍କ ଉପରେ ବରଦାନର ଭାର ଅର୍ପଣ କଲେ। ଗୌରାଙ୍ଗ ତୁଷ୍ଟ ହୋଇ କହିଲେ, ଘରେ ଘରେ କରିମୁଁ କୀର୍ତ୍ତନ ପ୍ରଚାର, ମୋର ଯଶେ ନାଚେ ଜେନ ସକଳ ସଂସାର, ବ୍ରହ୍ମ ଭବ ନାରଦ ଆଦି ଯାରେ ତାପ ଯାରେ ତପ କରେ, ହେନ ଭକ୍ତି ବିଲାଏ ମୁଁ ବରି ତୁ ମାରେ। ଅଦ୍ୱୈତାଚାର୍ଯ୍ୟ ବର ମାଗୁଥିଲେ କିଭଳି ଭାବରେ ନା ସମସ୍ତ ଜୀବମାନେ ଉଦ୍ଧାର ହୁଅନ୍ତୁ, ବିଶେଷ ଭାବରେ ଯେଉଁମାନେ ନିଚ ସ୍ତରରେ ଅଛନ୍ତି ସେମାନେ କେମିତି ଉଦ୍ଧାର ହେବ। ତେଣୁ ତାଙ୍କର ଇଚ୍ଛା ଥିଲା, ସେ ମାଗିଲାନ୍ତି, କିନ୍ତୁ ମହାପ୍ରଭୁ କହିଲେ, ବର ଦେଲେ, କହିଲେ ଘରେ ଘରେ କରିମ କୀର୍ତ୍ତନ ପ୍ରଚାର। ଆଜି ଏଇଠି ଯେଉଁ କୀର୍ତ୍ତନ ହେଉଛି, ଇଏ ମହାପ୍ରଭୁଙ୍କର କୃପା, ଅଦ୍ୱୈତାଚାର୍ଯ୍ୟଙ୍କ କୃପାରୁ ମହାପ୍ରଭୁ ସବୁଠାରେ ଏ କରିଛନ୍ତି। ପୃଥିବୀ ଯେ ଆସିଛ ନଗରାଦି ଗ୍ରାମ, ସର୍ବତ୍ର ପ୍ରଚାର ହୋଇବେ ମୋର ନାମ, ସବୁଠାରେ ଭଗବାନ ନାମ ପ୍ରଚାର ହେବ। ମୋର ଯଶେ ନାଚେ ଜେନ ସକଳ ସଂସାର, ଆଜି ଦେଖନ୍ତୁ ସାରା ପୃଥିବୀରେ ଭଗବାନଙ୍କ ନାମ ମାନଙ୍କୁ ଲୋକମାନେ ନୃତ୍ୟ କରୁଛନ୍ତି। ବ୍ରହ୍ମ ଭବ ନାରଦ ଆଦି ଯାହାର ତାପ କରେ, ବ୍ରହ୍ମା ବହୁତ ତପସ୍ୟା କରିଥିଲେ, ଶିବଜିତ ତପସ୍ୟା ଚାଲିଛି ତାଙ୍କର, ଏବଂ ନାରଦ ମଧ୍ୟ ଏଇଭଳି ଭାବରେ ଭଗବାନଙ୍କୁ ବା ଭକ୍ତି ପ୍ରାପ୍ତ ହେବା ପାଇଁ, ଭଗବାନ ପ୍ରାପ୍ତ ହେବା ପାଇଁ ବହୁତ ତପସ୍ୟା କରିଛନ୍ତି। ହେନ ଭକ୍ତି ବିଲାହି ମୁଁ ବରିଲ ତୁମାରେ, ସେଇ ଭକ୍ତିକୁ ସମସ୍ତଙ୍କୁ ପ୍ରଦାନ କରିବେ। ବହୁତ ଆଚ୍ଛା, ଆମେ କେତେବେଳେ କ'ଣ କରିବା ପ୍ରୋଗ୍ରାମ? ଆଳତି ପରେ କରିବା, ଆଳତି ପର୍ଯ୍ୟନ୍ତ ଆମେ କଥା ଚାଲିଥିବୁ ଆଉ ନା? ଆଳତି
ଗଲା
ଭିତରେ କରିଦେବେ। ଆଚ୍ଛା, ଭିତରେ କାହିଁ କରିବେ, ଖୋଲି କରୁନାହାନ୍ତି, ଭିତରେ କରିଦେ ନା, କଥା ଚାଲିଛି। ହଁ ଠିକ୍ ଅଛି, ଆଳତି ସରିଲା ପରେ ଆମର ଏଠି ଆଳତି ହେବ। ଠିକ୍ ଅଛି, ଠିକ୍ ଅଛି। ତେଣୁ ସେ କହୁଛନ୍ତି, ଏମାନେ ଯାହାକୁ ବ୍ରହ୍ମାର ଦୁର୍ଲଭ ପ୍ରେମ ସଭାକାର ଯାହାଚେ, ମହାପ୍ରଭୁ ଏଭଳି ଉଦାହରଣ ଯେଉଁ କୁହାଯାଇଛି, ଚେତନ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଯାହାକୁ ପ୍ରଦାନ କରାଯାଇନଥିଲା, ଚିରକାଳ ବି ପ୍ରଦାନ କରାଯାଇନଥିଲା, ଅଦ୍ୱୈତାଚାର୍ଯ୍ୟଙ୍କର ଆହ୍ୱାନରେ ଭଗବାନ ଆସି ସେଇଟା ପ୍ରଦାନ କରିଛନ୍ତି। ଅନର୍ପିତ ଚରିଂ ଚିରା କରୁଣୟା ଅବତୀର୍ଣ୍ଣ କଳୁ ସମର୍ପିତ ମୁନ୍ନତ ଉଜ୍ଜଳ ରସାଂଶ ଭକ୍ତି ଶ୍ରିୟମ୍ ହରିପୁରଟ ସୁନ୍ଦର ଦ୍ୱିତୀୟ କନ୍ଦବ ସନ୍ଦୀପିତ ସଦା ହୃଦୟ କନ୍ଦରେ ସ୍ଫୁରୁଥିବ ସତୀ ନନ୍ଦନ। ଇଏ ଆଶୀର୍ବାଦ ଚୈତନ୍ୟ ଚରିତ୍ରାମୃତରେ ଆଶୀର୍ବାଦ ଦେଇଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। ସମସ୍ତେ ସେଇ ମହାପ୍ରଭୁ ସମସ୍ତଙ୍କ ହୃଦୟରେ ବିରାଜମାନ କରନ୍ତୁ, ଯେଉଁଟାକୁ ଭଗବାନ ସ୍ୱୟଂ ଭଗବାନ କୃଷ୍ଣ ମଧ୍ୟ ପ୍ରଦାନ କରିନଥିଲେ, ଅନର୍ପିତ ଓ ଏ ପର୍ଯ୍ୟନ୍ତ ଅର୍ପିତ ହୋଇନଥିଲା। କରୁଣାୟାବର୍ତ୍ତନ କଳିଯୁଗରେ ଭଗବାନ ମହାପ୍ରଭୁ ଆସି କରୁଣା କରିକି ଆସିକରି କରୁଣାୟାବର୍ତ୍ତନଙ୍କ ସମର୍ପିତ ଉନ୍ନତ ଉଜ୍ଜଳ ରସ ଶ୍ରେଷ୍ଠ ରସ, ମହାପ୍ରଭୁଙ୍କୁ ଆସିବା ପୂର୍ବରୁ ଏସବୁ ଭକ୍ତି ରସ ନଥିଲା, ଅଢ଼େଇଟି ରସ ପର୍ଯ୍ୟନ୍ତ ଥିଲା। ମହାପ୍ରଭୁ ଆସିକରି ସବୁ ଉନ୍ନତ ଉଜ୍ଜଳ ଯେଉଁ କ'ଣ ଯେଉଁ ରହିଛି ମାଧୁର୍ଯ୍ୟ ରସକୁ ପ୍ରଦାନ କରିଛନ୍ତି, ତା ପୂର୍ବରୁ ଭଗବାନ ମଧ୍ୟ କୃଷ୍ଣ ପ୍ରଦାନ କରିନଥିଲେ, ଅଦ୍ୱୈତାଚାର୍ଯ୍ୟ କୃପାରୁ ସେଇଟା ମହାପ୍ରଭୁ ଆସିକି ସେ ପ୍ରଦାନ କରିଛନ୍ତି। ତେଣୁ ସମସ୍ତଙ୍କୁ ଏ ସମସ୍ତଙ୍କୁ ପ୍ରଦାନ କରିବି, ବିଶେଷ ଭାବରେ ସ୍ତ୍ରୀଲୋକ ଶୂଦ୍ର ଓ ମୂର୍ଖ ଭଗବତ ସେବାର ଅନଧିକାରୀ ବୋଲି ଏପର୍ଯ୍ୟନ୍ତ ସାଧାରଣ ଲୋକଙ୍କର ବିଚାର ଅଛି। ସ୍ତ୍ରୀଲୋକମାନେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ମାଙ୍ଗି ପାଠ ବିପାଶିତ ଯୋ ବିଶୁ ପାପ ଜନୟ ସ୍ତ୍ରୀ ଓ ବୈଶ୍ୟତା ଶୂଦ୍ରା ତେ ବି ଯାଆନ୍ତି ପରାଙ୍ଗତି। ଏମାନେ ବହୁତ ନିଚ ସ୍ତରରେ ଅଛନ୍ତି, ସ୍ତ୍ରୀଲୋକମାନେ ବୈଶ୍ୟମାନେ ଶୂଦ୍ରମାନେ, କିନ୍ତୁ ଭଗବାନଙ୍କର ଆଶ୍ରୟ ନେଲେ ସେମାନେ ଶ୍ରେଷ୍ଠ ସ୍ତର ପ୍ରାପ୍ତ ହେବେ, କିନ୍ତୁ ମହାପ୍ରଭୁ ସେଇଟାକୁ ପ୍ରଦାନ କରିଛନ୍ତି। ତାହା ପରିବର୍ତ୍ତନ କରି ଏହି ସମସ୍ତ ଅଯୋଗ୍ୟ ପରିଚୟରେ ପରିଚିତ ଜନଗଣଙ୍କର ନିକଟରେ ହରିଭକ୍ତି ପ୍ରଦାନ କାର୍ଯ୍ୟରୂପ କୀର୍ତ୍ତନ ତଥା ଏସବୁ ଆଦିତ୍ୟାଚାର୍ଯ୍ୟଙ୍କ ଦ୍ୱାରା ପ୍ରଚାରିତ ହେବ। ବିଦ୍ୟା ମଦ, ଧନ ମଦ, ତପସ୍ୟା ମଦ ପ୍ରଭୃତି ଭାଗ୍ୟହୀନ ମତ୍ସର ପ୍ରକୃତିର ବ୍ୟକ୍ତି ତୁମର ଭକ୍ତିର ସ୍ୱରୂପ ଭକ୍ତିର ମହିମା ଅବଗତ ନୁହନ୍ତି। ସେମାନେ ହିଁ ନିଜ ନିଜ ବିଦ୍ୟା ଧନ କୁଳ ତପସ୍ୟା ପ୍ରକୃତିର ଗର୍ବରେ ଗର୍ବିତ ହୋଇ ଭଗବତ ଭକ୍ତଙ୍କୁ ଏବଂ ଭଗବତ ଭକ୍ତର ପରମ ଉଚ୍ଚ ଲାଭ ରୂପା ଭକ୍ତିକୁ ବାଧା ଦିଅନ୍ତି। ସେମାନେ ପାପ ପ୍ରବଣ ଚିତ୍ତ, ସେହି ସମସ୍ତ ପାପିଷ୍ଟ ଭକ୍ତ ଦର୍ଶନ କରି ଏବଂ ସେମାନଙ୍କର ଅଲୌକିକ ଭକ୍ତି ଦେଖି ମତ୍ସରତା ବେଶରେ ଜଳିପୋଡ଼ି ମରନ୍ତୁ। ଆଉ ଯେଉଁମାନେ ଲୋକନିନ୍ଦିତ ଅବଜ୍ଞାପୃଷ୍ଟ ଚଣ୍ଡାଳ ଆଦି ନାମ ଧାରଣ କରି ଆନନ୍ଦ ଭରେ ପ୍ରେମ ଭକ୍ତିର ପରିଚୟ ପ୍ରଦାନ କରନ୍ତି ସେମାନଙ୍କ ପ୍ରବଳ ନୃତ୍ୟ ଦର୍ଶନରେ ମାତ୍ସର୍ଯ୍ୟପର ଦାମ୍ଭିକ ସମ୍ପ୍ରଦାୟ ଅନ୍ତର୍ଦାହେ ଦଗ୍ଧ ହୁଅନ୍ତୁ। ମୁଁ ଏଇ ଏହା ଦେଖି ଆନନ୍ଦିତ ହେବି। ଅଦିତ୍ୟଙ୍କର ଏହି ବାକ୍ୟ ଭଗବାନ ଗୌରସୁନ୍ଦର ଅନୁମୋଦନ କଲେ। ଯେଉଁମାନେ ସବୁ ବିଭିନ୍ନ ଗର୍ବରେ ରହିଛନ୍ତି ସେମାନେ ଏଇ ଭଗବାନଙ୍କ ଶରଣରେ ଯିବେ ନାହିଁ, ତେଣୁ ସେମାନଙ୍କୁ କୃପା କରିବା ପାଇଁ ମହାପ୍ରଭୁ ସେଥିପାଇଁ ସନ୍ନ୍ୟାସ ଗ୍ରହଣ କଲେ ସମସ୍ତଙ୍କୁ କୃପା କରିବା ପାଇଁ। ଯେଉଁମାନେ ଭଗବାନଙ୍କ ଶରଣରେ ଆସୁନଥିଲେ ମହାପ୍ରଭୁ ଯେତେବେଳେ ଏଠି ନବଦ୍ୱୀପରେ ସବୁ ଲୀଳା କରୁଥିଲେ, ଏ ପଢ଼ୁଆ ପଣ୍ଡିତମାନେ ଯେଉଁମାନେ ଥିଲେ ମହାପ୍ରଭୁଙ୍କ ଲୀଳାକୁ ସେମାନେ ଗ୍ରହଣ କରିପାରୁନଥିଲେ, ତେଣୁ ମହାପ୍ରଭୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି, ତେଣୁ ମହାପ୍ରଭୁ ସେଥିପାଇଁ ସନ୍ନ୍ୟାସ ଗ୍ରହଣ କଲେ। ମହାପ୍ରଭୁଙ୍କ ଲୀଳା ଏଇଟା ଶୁଣିବା। ଅଦ୍ୱୈତ ବଲୟ ଯଦି ଭକ୍ତି ବିଲାଇବା ସ୍ତ୍ରୀ ଶୂଦ୍ର ଆଦି ଯତ ମୂର୍ଖରେ ସେ ଦେବା ସମସ୍ତଙ୍କୁ ପ୍ରଦାନ କଲେ, ମହାପ୍ରଭୁ ସେଇଟା ପ୍ରଦାନ କଲେ। ଏହିଭଳି ଭାବରେ ରହିଛି, ଥରେ କ'ଣ ହେଇଛି ନା ଅଦ୍ୱୈତାଚାର୍ଯ୍ୟଙ୍କୁ ସେ ତାଙ୍କର ଆମେ କହିଲୁ ନା କେଶବ ଯେଉଁ ଈଶ୍ୱରପୁରୀଙ୍କର ସେ ଗୁରୁ ଭାଇ ହେବେ, ମାଧବେନ୍ଦ୍ରପୁରୀଙ୍କ ଦୁଇ ଜଣ ଯାକ ଶିଷ୍ୟ ଈଶ୍ୱରପୁରୀ ଏବଂ ମାଧବେନ୍ଦ୍ର ଅଦ୍ୱୈତାଚାର୍ଯ୍ୟ, ତେଣୁ ଈଶ୍ୱରପୁରୀଙ୍କର ଶିଷ୍ୟ ହେଉଛନ୍ତି ମହାପ୍ରଭୁ, ତେଣୁ ସେ ଅଦ୍ୱୈତାଚାର୍ଯ୍ୟଙ୍କୁ ସବୁବେଳେ ଭାବୁଥିଲେ ମୋର ଗୁରୁ ଭଳି ଗୁରୁ ଭଳି ଜ୍ଞାନ କରୁଥିଲେ। କିନ୍ତୁ ଅଦ୍ୱୈତାଚାର୍ଯ୍ୟ ଚାହିଁଲେ ଯେ ମହାପ୍ରଭୁ ମୋତେ କୃପା କରୁନାହାନ୍ତି, ମୋତେ ପୂଜା କରୁଛନ୍ତି, ମୋତେ ଦଣ୍ଡ ପ୍ରଦାନ କରୁନାହାନ୍ତି, ଏଇଭଳି ଭାବରେ କହିକିରି ଗୋଟେ ଲୀଳା ହେଇଥିଲା। ସେ ଲୀଳାଟି ବର୍ଣ୍ଣନା କରାଯାଇଛି। ଅଦ୍ୱୈତାଚାର୍ଯ୍ୟ ଚାହିଁଲେ କେମିତି ଭଗବାନ ତାଙ୍କୁ ଦଣ୍ଡ ପ୍ରଦାନ କରିବେ, ଏଇଟା ପାଇବା ପାଇଁ ଅଦ୍ୱୈତାଚାର୍ଯ୍ୟ କ'ଣ କଲେ ନା ସେ କ'ଣ କଲେ, ହଁ ବିଭିନ୍ନ ପ୍ରକାର ରହିଛି, ଯାହା ସୀତାରାମ ହନୁମାନ ଯୋଉ କି ଯା, ତେଣୁ ସେଠି ସେ କହୁଛନ୍ତି କ'ଣ କଲେ ନା ଦଣ୍ଡ କଥା ମୁଁ ପରେ କହିବି, ଆଗ ଆଉ ଗୋଟେ କଥା କହିବା। ଅଦ୍ୱୈତାଚାର୍ଯ୍ୟ ପ୍ରତି କୃପା ରହିଛି, ସେଇଟା କ'ଣ ନା ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ମହାପ୍ରଭୁ ଆସିନଥିଲେ ସେ ସମୟରେ ଲୋକମାନେ ବିଭିନ୍ନ ଚଣ୍ଡୀ ଏସବୁ ପୂଜା ସବୁ କରୁଥିଲେ, ସେମାନଙ୍କ ଇଏ ହେଉଛି ଭଗବାନ ଏଭଳି ଭାବେ କହୁଥିଲେ। ତେଣୁ ଅଦ୍ୱୈତାଚାର୍ଯ୍ୟ ସେ ସେଇଠି ନବଦ୍ୱୀପରେ ସେସବୁ ଭାଗବତ କଥା କହିକିରି କୃଷ୍ଣ ଭକ୍ତି ପ୍ରଚାର କରୁଥିଲେ। ସେହି ସମୟରେ ଚୈତନ୍ୟ ମହାପ୍ରଭୁ ଛୋଟ ପିଲା ଥିଲେ, ତାଙ୍କର ବଡ଼ ଭାଇ ଯେଉଁ ରହିଥିଲେ ବିଶ୍ୱରୂପ ଟିକେ ବଡ଼ ଥିଲେ, ସେ ଯାଇକି ସେଠି ଶୁଣୁଥିଲେ କଥା, ଭାଗବତ କଥା ଶୁଣୁଥିଲେ, ଏବଂ ମା ଯେତେବେଳେ ସତୀ ମାତା ପଶେଇବେ ନିମାଇଙ୍କୁ, ଯାହା ତମ ଭାଇକି ଆଣି ଡାକିକି ଆଣିବ, ସେ ନିମାଇ ଯାଆନ୍ତି ଭାଇକୁ ଆଣିବା ପାଇଁ ସେଠିକି, ଅଦ୍ୱୈତାଚାର୍ଯ୍ୟ ସେଠି ଭାଗବତ କଥା କୁହନ୍ତି। ଅଦ୍ୱୈତାଚାର୍ଯ୍ୟ ଦେଖନ୍ତି ନିମାଇଙ୍କୁ, ସେ ଜାଣନ୍ତି କିଏ କେତେ ସୁନ୍ଦର ଦେଖାଯାଉଛନ୍ତି, ଏଇଭଳି ଭାବରେ ସବୁ ତାଙ୍କର ରହିଛି ଭାବ ସବୁ ରହିଛି, ଏ କଥା ସବୁ ରହିଛି। ତେଣୁ ଅଦ୍ୱୈତାଚାର୍ଯ୍ୟ ସବୁବେଳେ ବିଶେଷ ଭାବରେ ଭଗବତ ଗୀତା ଯେଉଁ ରହିଛି, ଗୀତାରେ ସବୁ ଶ୍ଳୋକରେ ଭକ୍ତିର ବ୍ୟାଖ୍ୟାନ କରନ୍ତି, ଭକ୍ତି ସବୁ ଶ୍ଳୋକରେ ଭକ୍ତି ରହିଛି ଏଇଟା କୁହାଯାଇଛି। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଭାଗବତ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଚୈତନ୍ୟ ଭାଗବତ କହେ, ଯେ ଶ୍ଳୋକର ଅର୍ଥ ନାହିଁ ପାଓ ଭକ୍ତି ଯୋଗେ, ଶ୍ଳୋକର ନା ଦେହ ଦୋଷ ଛାଡ଼ ସର୍ବଭୋଗ। ଯେଉଁ ଶ୍ଳୋକରେ, କାରଣ ଆମର ସାଧାରଣତଃ ଭଗବତ ଗୀତାରେ ଯେଉଁ 18 ଅଧ୍ୟାୟ ରହିଛି, 6 ହେଉଛି କର୍ମ ଷଟକ ବୋଲି କୁହାଯାଏ, 6 ହେଉଛି ଜ୍ଞାନ ଷଟକ, 6 ହେଉଛି ଭକ୍ତି ଷଟକ, କିନ୍ତୁ ସବୁ ଶ୍ଳୋକରେ ଭକ୍ତିର ତାତ୍ପର୍ଯ୍ୟ ରହିଛି। ଯେଉଁ ଅଦ୍ୱୈତାଚାର୍ଯ୍ୟ ଯେଉଁ ଶ୍ଳୋକରେ ଏଇ ଭକ୍ତିର ତାତ୍ପର୍ଯ୍ୟ ପ୍ରାପ୍ତ ହୋଇପାରନ୍ତି ନାହିଁ, ସେଦିନ କ'ଣ କରନ୍ତି, ଶ୍ଳୋକର ଦୋଷ ଦେଖନ୍ତି ନାହିଁ, ସେ ନିଜେ ଖାଦ୍ୟ ପାଇ ସବୁ ବନ୍ଦ କରିଦିଅନ୍ତି, ଆଉ ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ଦୁଃଖ ପାଇ ସୁଖୀ ଥାକ କରି ଉପବାସ, ତେବେ ଆମେ ତୁମ ସ୍ଥାନ ହୋଇ ପ୍ରକାଶ। ତେଣୁ ମହାପ୍ରଭୁ ତାଙ୍କୁ କୃପା କରିବା ପାଇଁ ତାଙ୍କ ପାଖରେ ପ୍ରକାଶିତ ହୋଇଥିଲେ। ତୁମରି ଉପାସ ମୁଇଁ ମାନ ଉପବାସ, ତୁମି ମୋର ଯେଇ ଦେହ ସେଇ ମୋର ଗ୍ରାସ। ତେଣୁ ଅଦ୍ୱିତାଚାର୍ଯ୍ୟ ଯେତେବେଳେ ଉପବାସ କଲେ, ମହାପ୍ରଭୁ ମଧ୍ୟ ଖାଦ୍ୟ ଗ୍ରହଣ କଲେ ନାହିଁ, ବା ସେଭଳି ଲାଗିଲା ତାଙ୍କୁ ଉପବାସ ଭଳି ଲାଗିଲା। ଅଦ୍ୱିତାଚାର୍ଯ୍ୟ ଭଗବାନଙ୍କୁ ଅର୍ପଣ କଲେ, ସେ ଖାଦ୍ୟ ଖାଇବେ। ତିଳାର୍ଦ୍ଧ ତୁମାର ଦୁଃଖ ଆମି ନାହିଁ ସହି, ସ୍ୱପ୍ନେ ଆସି ତୁମାର ସହିତ କଥା କହି। ତେଣୁ ମହାପ୍ରଭୁ ସ୍ୱପ୍ନରେ ଆସିକି ଅଦ୍ୱିତାଚାର୍ଯ୍ୟ କହୁ, ଉଠ ଉଠ ଆଚାର୍ଯ୍ୟ, ଶ୍ଳୋକର ଅର୍ଥ ଶୁଣ, ଏଇ ଅର୍ଥ ଏଇ ପାଠ ନିଃସନ୍ଦେହ ଜାଣ। ଭଗବତ ଗୀତା ଭଗବାନଙ୍କ ମୁଖ ନିଷେଦ ବାଣୀ, ଅନେକ ଅର୍ଥ ରହିଛି ଭଗବତ ଗୀତାରେ, ଭାଗବତ ମଧ୍ୟ ସେଇଭଳି ଭାବରେ। ତେଣୁ ଗୋଟେ ଥର କହିଲେ, ଭଗବତ ଗୀତା 13 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ସର୍ବଧ ପାଣିପାଦମ ତତ୍ ସର୍ବତୋମୁଖୀ ଶିରୋମୁଖମ ସର୍ବଧ ଶ୍ରୁତି ମୋ ଲୋକେ ସର୍ବଭାବୃତି ତିଷ୍ଠତି। ଇଏ ଭଗବାନ ଯେଉଁ ରହିଛନ୍ତି ଅନ୍ତର୍ଯ୍ୟାମ ରୂପରେ ସବୁଠାରେ ବିଦ୍ୟମାନ ଅଛନ୍ତି, ସେଇ କଥାକୁ ଏଠି କୁହାଯାଇଛି। ସର୍ବଥ ପାଣିପାଦ, ତାଙ୍କୁ ସବୁଠାରେ ତାଙ୍କର ପାଣି ବୋଲେ ହସ୍ତ ରହିଛି, ତାଙ୍କର ପାଦ ରହିଛି, ତାଙ୍କର ମୁଖ ରହିଛି, ତାଙ୍କର ଶିର ରହିଛି, ଏବଂ ସବୁକିଛି ରହିଛି ତାଙ୍କର। ସର୍ବତ ଶ୍ରୀମୁଖମ ସର୍ବତ ଶ୍ରୁତି ମୋ ଲୋକେ, ତାଙ୍କ ସବୁଠାରେ ତାଙ୍କର କର୍ଣ୍ଣ ରହିଛି, ସବୁ ଶୁଣୁଛନ୍ତି ସବୁଠାରେ। ସର୍ବମହାବୃତ୍ତି ସବୁଠାରେ ସେ ବିଦ୍ୟମାନ ଅଛନ୍ତି। ଏ ଶ୍ଳୋକଟି ଭଗବତ ଗୀତା 13 ଅଧ୍ୟାୟ 13 ଶ୍ଳୋକରେ କୁହାଯାଇଛି। ତେଣୁ ଏଇ ଶ୍ଳୋକର ଅର୍ଥକୁ ମହାପ୍ରଭୁ ତାଙ୍କୁ କହିଲେ, କହିଲେ ପ୍ରଭୁ ବୋଲେ, ସର୍ବପାଠ କହିଲେ ତୁମାରେ, ଏକ ପାଠ ନାହିଁ କହି ଆଜି କହି ତୋରେ। ଏଇଭଳି ଭାବରେ ଅନେକ ସମୟରେ ଆସିକରି ମହାପ୍ରଭୁ ତାଙ୍କୁ ଏଇ ଗୀତାର ଭକ୍ତି ଅର୍ଥକୁ ପ୍ରକାଶ କରନ୍ତି। ଗୋଟେ ଥର କହିଲେ, ମୁଁ ତୁମକୁ ସବୁ କଥା କହିଲି, ଗୋଟେ କଥା କହିନଥିଲି, ଆଜି ତୁମକୁ କହିବି। ସମ୍ପ୍ରଦାୟ ଅନୁରୋଧେ ସବେ ମନ୍ଦ ପଡ଼େ, ସର୍ବତଃ ପାଣି ପାଦଂ ତତ୍ ଏଇ ପାଠ ନଡ଼େ। ସର୍ବତଃ ଏଇଟା କୁହାଯାଏ, କିନ୍ତୁ ପ୍ରକୃତ କଥା ହେଉଛି କ'ଣ ନା, ସର୍ବତ୍ର ସର୍ବତ୍ର ପାଣି ପାଦ ତତ୍, ପ୍ରକୃତ ଅର୍ଥ ହେଉଛି ସର୍ବତ୍ର, ସର୍ବତଃ ନୁହଁ। ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ ସବୁ ଏଇ ଭକ୍ତି ଗୀତାର ଭକ୍ତି ଅର୍ଥକୁ ପ୍ରକାଶ କରିଛନ୍ତି। ତାର ଅର୍ଥ ହେଉଛି କ'ଣ, ଯାହାଙ୍କର ହସ୍ତ ପଦ ନେତ୍ର ମସ୍ତକ ମୁଖ ଏବଂ କର୍ଣ୍ଣ ସମୂହ ସର୍ବତ୍ର ପରିବ୍ୟାପ୍ତ ହୋଇଅଛି, ସେହି ପରମାତ୍ମା ବସ୍ତୁ ନିଖିଳ ଚରାଚରରେ ସର୍ବବସ୍ତୁ ଆଚ୍ଛାଦିତ କରି ଅବସ୍ଥିତ। ଅତି ଗୁପ୍ତ ପାଠ ଆମେ କହିଲ ତୁମାରେ, ତୁମା ବହି ପାତ୍ର କେବା ଅଛି କହିବାରେ। ଏଇଭଳି ଭାବରେ ମହାପ୍ରଭୁ ଏଇ ପାଠଟିକୁ ପଠାଇଲେ। ତାର ତାତ୍ପର୍ଯ୍ୟ ହେଉଛି କ'ଣ, ଯେ ଶ୍ରୀକୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ତାଙ୍କର କର ଚରଣାଦି ମଧ୍ୟ ସଚ୍ଚିଦାନନ୍ଦ, ନିତ୍ୟ ତ୍ରିକାଳ ସତ୍ୟ, ସେ ସର୍ବବ୍ୟାପକ ବୋଲି ସର୍ବଦା ସର୍ବତ୍ର ବିଦ୍ୟମାନ। ସୁତରାଂ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେକୌଣସି ଲୋକ ତାଙ୍କର ସେବା କରିପାରନ୍ତି। ଏହିପରି ମହାପ୍ରଭୁ ସମସ୍ତଙ୍କ ପାଇଁ ଭଜନ ପଥ ପ୍ରଦର୍ଶନ କରାଇଛନ୍ତି। ତେଣୁ ଅଦ୍ୱୈତ ପ୍ରଭୁଙ୍କ ନିକଟରେ ଗୀତା ଶ୍ଳୋକର ସତ୍ୟପାଠ ପ୍ରକାଶ କରି ମହାପ୍ରଭୁ ବିଶ୍ୱମ୍ବର ଭକ୍ତି ମନ୍ଦିରର ଦ୍ୱାର ମୁକ୍ତ କରିଦେଲେ, ମାନେ ଭକ୍ତି ବିଷୟରେ ବିସ୍ତାର ଭାବରେ ବ୍ୟାଖ୍ୟା କଲେ। ଅଦ୍ୱୈତରେ ବୋଲିଆ ଗୀତାର ସତ୍ୟପାଠ, ବିଶ୍ୱମ୍ବର ମୁକାଇଲ ଭକ୍ତିର କପାଠ। ତେଣୁ ସମସ୍ତ ଜୀବମାନଙ୍କୁ ଭକ୍ତି ପ୍ରଦାନ କରିଛନ୍ତି ମହାପ୍ରଭୁ। ଅଦ୍ୱୈତ ବୋଲେ, ପ୍ରଭୁ ମୋର ଏଇ ବାର ମୂର୍ଖ ନୀଚ ପ୍ରତିତେରେ ଅନୁଗ୍ରହ କର। ଏଇଭଳି ଭାବେ ଅଦ୍ୱୈତାଚାର୍ଯ୍ୟ ଭଗବାନ ପ୍ରାର୍ଥନା କରୁଥିଲେ। ତେବେ ଆମର ସମୟ ହୋଇଯାଇଛି, ଆମର ବର୍ତ୍ତମାନ ଆମେ ମହାପ୍ରଭୁଙ୍କ ଅଦ୍ୱୈତାଚାର୍ଯ୍ୟଙ୍କର କରିବା 5 ମିନିଟରେ ଆମେ କଥାକୁ ଶେଷ କରିବା। ଅନେକ ଲୀଳା ରହିଛି, ଦଣ୍ଡପ୍ରସାଦ ଯେଉଁ କହିଥିଲି, ସେ ମହାପ୍ରଭୁ ଚାହୁଁଥିଲେ, ମହାପ୍ରଭୁ ଅଦ୍ୱୈତାଚାର୍ଯ୍ୟଙ୍କୁ ସବୁବେଳେ ଗୁରୁ ଭଳି ପୂଜ୍ୟ ବୋଲି ଗ୍ରହଣ କରନ୍ତି, ପୂଜା କରନ୍ତି, କିନ୍ତୁ ଅଦ୍ୱୈତାଚାର୍ଯ୍ୟ ଚାହିଁଲେ ସିଏ ହେଉଛନ୍ତି ମୋର ପ୍ରଭୁ, ସେ କ'ଣ ମୋତେ ପୂଜା କରିବେ, ସେ ମୋତେ ଦଣ୍ଡ ପ୍ରଦାନ କରିବା। ଏଇଭଳି ଭାବେ କହିକି କ'ଣ କଲେ ନା, ବାସିଷ୍ଠ ବ୍ୟାଖ୍ୟାନ କଲେ। ବାସିଷ୍ଠ ବ୍ୟାଖ୍ୟାନ କହିଲେ, ଭକ୍ତି ଶ୍ରେଷ୍ଠ ନୁହଁ, ଜ୍ଞାନ ହେଉଛି ଶ୍ରେଷ୍ଠ। ଏଇଭଳି ଭାବରେ ବ୍ୟାଖ୍ୟାନ କଲେ, ଶାସ୍ତ୍ରରୁ ଜ୍ଞାନକୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କଲେ। ବର୍ତ୍ତମାନ ମଧ୍ୟ ଜ୍ଞାନୀମାନେ କହନ୍ତି ଭକ୍ତମାନେ ନିଚ ସ୍ତରର, ଯାହା ଏଇଭଳି ଭାବରେ ଯେତେବେଳେ ପାଠ କରୁଥିଲେ ମହାପ୍ରଭୁ ଶୁଣିଲେ ଏକଥା, ସେ ମହାପ୍ରଭୁ ଆସିକରି ତାହାଙ୍କୁ ଦଣ୍ଡ ପ୍ରଦାନ କଲେ। ଏଇଭଳି ଭାବେ ବର୍ଣ୍ଣନା କରାଯାଇଛି, ଦଣ୍ଡ ପ୍ରଦାନ କଲେ, ଏଭଳି ଭାବରେ ତାଙ୍କୁ ବାଡ଼େଇଲେ, ବାଡ଼େଇବା ପାଇଁ ବସିଲେ, ବାଡ଼ିଲେ। ତେଣୁ ତାଙ୍କର ପତ୍ନୀ ସୀତା ଠାକୁରାଣୀ ବହୁତ କ୍ରନ୍ଦନ କଲେ, ପ୍ରଭୁ ଏ ବୁଢ଼ା ଲୋକ ମରିଯିବେ, ଛାଡ଼ି ଦିଅନ୍ତୁ। ଏଇଭଳି ଭାବରେ କହିଲେ, ଚେତନ ଭାଗବତ ବର୍ଣ୍ଣନା କରାଯାଇଛି, ଆମେ ସଂକ୍ଷେପରେ କହୁଛେ। ତେଣୁ ଯାହା ହଉ, ଅଦ୍ୱୈତ ଯାହା ଖୁସି ହେଇଗଲେ, ବହୁତ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। ଭଗବାନ ର ଦଣ୍ଡ ପ୍ରାପ୍ତ ହେଲେ ଚାହୁଁଥିଲେ ଦଣ୍ଡ ପ୍ରାପ୍ତ ହେବା ପାଇଁ ଦଣ୍ଡ ପ୍ରାପ୍ତ ହେଲେ। ଏଇଭଳି ଭାବରେ ବହୁତ ଲୀଳା ରହିଛି ଅଦ୍ୱୈତାଚାର୍ଯ୍ୟଙ୍କର। ଆମେ ଅନ୍ତିମ ଲୀଳାଟି ପାଇବା ଏଇଟା ଯେତେବେଳେ ମହାପ୍ରଭୁ ମହାପ୍ରଭୁଙ୍କୁ ଡାକିକିରି ଆଣିଲେ ଏବଂ ତାଙ୍କୁ ବିଦା ମଧ୍ୟ ସେ ଦେବେ ଅଦ୍ୱୈତାଚାର୍ଯ୍ୟ। ଚୈତନ୍ୟ ଚରିତାମୃତରେ ଅନ୍ତଃଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି। 19 ଅଧ୍ୟାୟରେ ନା କେଉଁ ଅଧ୍ୟାୟରେ ଦେଖିବା, ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ମହାପ୍ରଭୁ ଯେତେବେଳେ ସମୟ ଆସିଗଲା ତାଙ୍କର ଯିବା ପାଇଁ, ତେଣୁ ସିଏ ସବୁ ଭକ୍ତମାନଙ୍କୁ ସବୁ ତାଙ୍କୁ କହିଲେ, ଖବର ଦେଲେ ବା ତାଙ୍କଠୁ ବିଦାୟ ନେବା ପାଇଁ ଚାହିଁଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ଯାଇଥିଲେ ଜଣେ ମହାପ୍ରଭୁଙ୍କ ପାର୍ଷଦ ଜଣେ, ସେହି ସମୟରେ ଅଦ୍ୱୈତାଚାର୍ଯ୍ୟ ତାଙ୍କୁ ଏଇ କଥାଟି କହିଥିଲେ। ଏଇଟା ହେଉଛି କ'ଣ ନା, ଏଇଟା ହେଉଛି ବହୁତ ଗୁପ୍ତ କଥା, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ ଏହାର ଅର୍ଥ କ'ଣ। ଏଇଟା ଚୈତନ୍ୟ ଆମକୁ ବର୍ଣ୍ଣନା କରାଯାଇଛି। ଆମେ ମହାପ୍ରଭୁଙ୍କ ଅନ୍ତର୍ଲୀଳା ପାଇଁ ଆମ କଥାକୁ ଶେଷ କରିବା। କିଏ ଯାଇଥିଲେ ତାଙ୍କୁ ସେ କଥା କହିବା ପାଇଁ, ତେଣୁ ବହି ରଖିଛି ଆମେ ଯାହାକୁ ଦେଖିବା ସେଇଟା ଯାହାକୁ ଅଦ୍ୱୈତାଚାର୍ଯ୍ୟ ତାଙ୍କୁ କହିଲେ ଏଇଭଳି ଭାବରେ କହିଲେ କ'ଣ ନା, ଆଚାର୍ଯ୍ୟର ଠାଇଁ ଜ୍ଞା ଆଜ୍ଞା ମାଗିଲା ଜଗଦୀଶ ପଣ୍ଡିତ। ଜଗଦୀଶ ପଣ୍ଡିତ ଯାଇଥିଲେ, ମହାପ୍ରଭୁ ପଠେଇଥିଲେ ଜଗଦୀଶ ପଣ୍ଡିତଙ୍କୁ। ଆଜ୍ଞା ଭଗବାନ ଯିବେ ନା ତା ପୂର୍ବରୁ ତାଙ୍କଠାରୁ ବିଦାୟ ନେବେ, ସେଇଥିପାଇଁ ଯେତେବେଳେ ଯାଇଥିଲେ ସେତେବେଳେ ଆଚାର୍ଯ୍ୟ ଗୋସ୍ୱାଇଁ ପ୍ରଭୁରେ ସନ୍ଦେଶ କହିଲା, ସନ୍ଦେଶ ଲେଖିଲେ, ଚିଠି ଲେଖିଲେ। ସେ ଚିଠି କେହି ବୁଝିପାରିବେ ନାହିଁ। ତରଜା ପ୍ରହେଲି ଆଚାର୍ଯ୍ୟ କହେ ନା ଠାରେ ଠୋରେ, ଗୋଟେ ତରଜା ବୋଲି କୁହାଯାଉଛି ଏ ପ୍ରହେଲି ପ୍ରହେଳିକା, ଗୋଟେ ପ୍ରହେଳିକା, ଏଇଟା ବୁଝିପାରିବେ ନାହିଁ ସମସ୍ତେ। ପ୍ରଭୁ ମାତ୍ର ବୁଝେ ନା କେହ ବୁଝିତ ନା ପାରେ, ଏଇଟାକୁ ଅଦ୍ୱୈତାଚାର୍ଯ୍ୟ ଯେଉଁ ଲେଖିଥିଲେ ସେଇଟାକୁ ଅନ୍ୟ କେହି ବୁଝିପାରିଲେ ନାହିଁ, କିନ୍ତୁ ମହାପ୍ରଭୁ ବୁଝିଲେ, ଚୈତନ୍ୟ ମହାପ୍ରଭୁ ବୁଝିଲେ। ପ୍ରଭୁରେ କହିବା ଆମାର କୋଟି ନମସ୍କାର, ଏଇ ନିବେଦନ ତାର ଚରଣୀ ଆମାର। ପ୍ରଭୁଙ୍କୁ ମୋର କୋଟି ନମସ୍କାର ପ୍ରଦାନ କରିବେ, ଜଣେଇବେ, ମୋର ତାଙ୍କ ପାଖରେ ଏଇ ନିବେଦନ ରହିଛି ନା କ'ଣ ନା, ବାଉଲ କେ କହିବ ଲୋକେ ହଇଲ ବାଉଲ, ବାଉଲ କେ କହିବ, ବାଉଲ ମାନେ ପାଗଳ, ସିଏ ଜଣେ ପାଗଳ, ତାକୁ କହିବ ଲୋକମାନେ ସବୁ ପାଗଳ ହେଇଗଲେ। ବାଉଲ କେ କହିବ ଲୋକ ହଇଲ ବାଉଲ, ବାଉଲ କେ କହିବ ହାଟେ ନା ବିକା ଚାଉଳ, ଆଉ ନାମ ହଟା ଆଉ ବନ୍ଦ ହେଇଗଲା, ବିକ୍ରି ହଉନାହିଁ, ସବୁ କିଣି ନେଇଗଲେ, ଆଉ କେହି ନାହାନ୍ତି ନେବା ପାଇଁ, କ୍ରେତା ନାହାନ୍ତି ଆଉ। ବାଉଲ କେ କହିବ କାହେ ନାହିଁ କାଉଲ, ବାଉଲ କେ କହିବ ଏହା କହିଅଛି ବାଉଲ, ତାର ଅର୍ଥ ଭଗବାନଙ୍କ ସମୟ ଆସିଗଲା ଚାଲିଯିବା ପାଇଁ। ସମସ୍ତେ ଭଗବାନ ଯେଉଁ ଭଗବାନ ଯେଉଁଥିପାଇଁ ଆସିଥିଲେ କୃଷ୍ଣ ପ୍ରେମ ପ୍ରଦାନ କରିବା ପାଇଁ, ସେଇଟା ପ୍ରଦାନ କରିଦେଇଛନ୍ତି, ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର ହେବ, ଏସବୁ ହେଇଯାଇଛି। ତେଣୁ ତାଙ୍କର ସମୟ ଆସିଗଲା, ସେ ବିଦାୟ ନେବେ, ଏ କଥା ଶୁଣିକିରି ମହାପ୍ରଭୁ ଜାଣିପାରିଲେ, ତେଣୁ ସେ ବିଦାୟ ନେଲେ। ମହାପ୍ରଭୁଙ୍କର ବିଦାୟ ଲୀଳାଟା ଯଦି ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ବର୍ଣ୍ଣନା କରାଯାଏ ମହାପ୍ରଭୁ ସିଏ କେଉଁଠି ଏକ ସମୟରେ ଜଗନ୍ନାଥ ମନ୍ଦିର ଏବଂ ତୋଟା ଗୋପୀନାଥ ମନ୍ଦିର ଦୁଇଟି ମନ୍ଦିର ପ୍ରବେଶ କଲେ ଆଉ ସେ ଫେରି ନାହାନ୍ତି, ସେଇଠି ତାଙ୍କ ଶରୀରରେ ଲୀନ ହେଇଯାଇଛନ୍ତି ବୋଲି କୁହାଯାଏ। ତେଣୁ ଏଇଭଳି ଭାବରେ 125 ବର୍ଷ କାଳ ମହାପ୍ରଭୁ ଚାଲିଗଲେ 1534, କିନ୍ତୁ ଅଦ୍ୱୈତାଚାର୍ଯ୍ୟ ଭଗବାନ କଥା ପ୍ରଚାର କରିକି ରହିଲେ 1569 ପର୍ଯ୍ୟନ୍ତ, ଆହୁରି 25 ବର୍ଷ ରହିଲେ। ତେଣୁ ଏଇଭଳି ଭାବରେ 125 ବର୍ଷ କାଳ ଅଦ୍ୱୈତାଚାର୍ଯ୍ୟଙ୍କ ଲୀଳା ରହିଛି। 125 ବର୍ଷ ଦରକାର ତାଙ୍କ କଥା କହିବା ପାଇଁ, ଆମେ ଘଣ୍ଟେ 25 ମିନିଟ୍ କ'ଣ କହିବା, ତେଣୁ ଆମ କଥା ବିଶ୍ରାମ ଦେବା, ଅଦ୍ୱୈତାଚାର୍ଯ୍ୟଙ୍କର ବର୍ତ୍ତମାନ ପୂଜା ଗୌରଭକ୍ତ କି ଗୌର ବ୍ରହ୍ମାନନ୍ଦ।